ଦ୍ୱାଦଶ ଦିବସର କଥା କହିବା। ଚାରୋଟି ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଆମେ ଗତକାଲି ପର୍ଯ୍ୟନ୍ତ ସତେଇଶ ଅଧ୍ୟାୟ ଛବିଶ ଅଧ୍ୟାୟରେ କଥାକୁ ଶେଷ କରିଥିଲେ। ଛବିଶ ଅଧ୍ୟାୟରେ ପଚିଶଟି ଶ୍ଳୋକ ଅଛନ୍ତି। ଏ ପଚିଶତମ ଶ୍ଳୋକ ଆବୃତ୍ତି କରିଥିଲେ ଗତକାଲି ସଣ୍ଡେ ପ୍ରୋଗ୍ରାମରେ। ଦୁଇଥର ଗୋବର୍ଦ୍ଧନ ଲୀଳା କଥା କୁହାଯାଇଛି, ସକାଳ ବେଳା ଏବଂ ଖରାବେଳେ। ତେଣୁ ଏ ଯେଉଁଠି ଆମେ ବିଶ୍ରାମ ଦେଇଥିଲେ ସେହି ଶ୍ଳୋକଟି ପୁଣି ଆଉ ଥରେ କହିବା। ଏ ସମସ୍ତ ଗୋବର୍ଦ୍ଧନ ଲୀଳାକୁ ଗୋଟିଏ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରି ସେ ଗୋବର୍ଦ୍ଧନଧାରୀକୁ ପ୍ରଣାମ କରୁଛନ୍ତି। ଆମେ ମଧ୍ୟ ତାଙ୍କୁ ପ୍ରଣାମ କରିବା। ଯେ ଚାହିଁବେ ଭାଗବତ ପଢ଼ିପାରିବେ। ଦଶମ ସ୍କନ୍ଧ ଛବିଶ ଅଧ୍ୟାୟ ପଚିଶ ଶ୍ଳୋକ ଭାଗବତ ଅଛନ୍ତି ସେଇଠି। ଦେବେ ବର୍ଷତି ଯଜ୍ଞ ବିପ୍ଳବରୁଷା ବଜ୍ରଶ୍ମ ବର୍ଷା ନୀଳେ ଶ୍ରୀଦତ୍ପାଳ ପଶୁ ସ୍ତ୍ରୀ ଆତ୍ମସରଣଂ ଦୃଷ୍ଟ୍ୱାନୁକମ୍ପ୍ୟୋତ୍ସ୍ମୟନ୍ ଉତ୍ପାଟୈକକରଣ ଶୈଳମବୁଳ ଲୀଳା ନୀଳୋଚ୍ଛିଳେନ୍ଦ୍ରଂ ଯଥା ବିଭ୍ରତ ଗୋଷ୍ଠମପାନ୍ ମହେନ୍ଦ୍ର ମଦଭୀତ୍ ପ୍ରିୟାନ୍ ଇନ୍ଦ୍ର ଗୋବା ଇନ୍ଦ୍ର ଗବା। ଏ ଭାଗବତ ଦଶ ଛବିଶ ପଚିଶ ଦଶ ଛବିଶ ପଚିଶ ପୃଷ୍ଠା ଫୋର୍ ଥାର୍ଟି ଫୋର୍। ତେଣୁ ଇଏ ଭାଗବତମରେ ଅନେକ ଛନ୍ଦ ରହିଛନ୍ତି, ସମୁଦାୟ ସାତଟି ଛନ୍ଦ ରହିଛନ୍ତି। ସାତଟି ଛନ୍ଦରୁ ମୁଖ୍ୟ ଛନ୍ଦ ହେଉଛନ୍ତି ଗାୟତ୍ରୀ ଛନ୍ଦ। ସେଥିପାଇଁ ଭାଗବତ ପ୍ରଥମେ ଯେତେବେଳେ ସୁଧ ଗୋସ୍ୱାମୀ ମଙ୍ଗଳାଚରଣ କରୁଛନ୍ତି ସେତେବେଳେ ସେ ଏକଥା କହିଛନ୍ତି। ଆମେ ସବୁଦିନ ପ୍ରାର୍ଥନା କରୁଛେ, ସେଇଟା ପାଠ କରୁଛେ, ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମ ଦେବୀଂ ସରସ୍ୱତୀ ବ୍ୟାସଂ ତତ୍ତ୍ୱଜୟଂ ଉଦିରେତ୍। ସମସ୍ତଙ୍କ ଯେଉଁ ପ୍ରଣାମ କରୁଛନ୍ତି ତା ଦେହରେ ଛନ୍ଦ, ଏଠି ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି। ଏଠି ଛନ୍ଦ ହେଉଛନ୍ତି ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ଛନ୍ଦ। ତେଣୁ ଅନୁଷ୍ଠିତ ଛନ୍ଦ ଇତ୍ୟାଦି ବିଭିନ୍ନ ପ୍ରକାର ଛନ୍ଦ ରହିଛନ୍ତି। ତେବେ କେତୋଟି ଶ୍ଳୋକ ଅଛନ୍ତି, ବଡ଼ ବଡ଼ ଶ୍ଳୋକ ଚାରି ଲାଇନ୍ ଧରିକି ରହିଛି, ଫୋର୍ ଲାଇନ୍ ବାଲା, ଚାରି ଲାଇନ୍ ଚାରି ଧାଡ଼ି ବାଲା ଶ୍ଳୋକ, ତା ଦେହରୁ ଇଏ ଗୋଟେ ଶ୍ଳୋକ ବଡ଼ ଶ୍ଳୋକ ଇଏ। ଦେବେ ବର୍ଷତି ଯଜ୍ଞ ବିପ୍ରବୃଷା ବଜ୍ରାଶ୍ମ ବର୍ଷା ନୀଳେ ସିଦତ୍ ପାଳ ପଶୁ ସ୍ତ୍ରୀ ଆତ୍ମସରଣଂ ଦୃଷ୍ଟ୍ୱାନୁକମ୍ପ୍ୟୋତ୍ସ୍ମୟନ୍ ଆତ୍ମସରଣଂ ଦୃଷ୍ଟ୍ୱାନୁକମ୍ପ୍ୟୋତ୍ସ୍ମୟନ୍ ଉତ୍ପାଟୈକକରେଣ ଶୈଳମବଳ ଲୀଳା ଲୀଳୋଚ୍ଛିଳେନ୍ଦ୍ରଂ ଯଥା ଉତ୍ପାଟୈକକରେଣ ଶୈଳମବଳ ଲୀଳୋଚ୍ଛିଳେନ୍ଦ୍ରଂ ଯଥା ବିଭ୍ରତ ଗୋଷ୍ଠମପାନ୍ ମହେନ୍ଦ୍ର ମଦଭିପ୍ରିୟାନ୍ ଇନ୍ଦ୍ର ଗୋବାମ୍ ମହେନ୍ଦ୍ର ମଦଭିପ୍ରିୟାନ୍ ଇନ୍ଦ୍ର ଗୋବାମ୍। ତେଣୁ ଏ ଶ୍ଳୋକ ଗୋଟିଏ ଶ୍ଳୋକରେ ଭଗବାନଙ୍କର ଏ ଗୋବର୍ଦ୍ଧନ ଧାରଣ ଲୀଳାକୁ ବର୍ଣ୍ଣନା କରାଯାଇଛି। କରି ସେ ଗୋବର୍ଦ୍ଧନଧାରୀକୁ ପ୍ରଣାମ କରୁଛନ୍ତି ଏବଂ ସମସ୍ତଙ୍କ ପ୍ରତି ସେ ପ୍ରୀତ ହୁଅନ୍ତୁ ଏହିଭଳି ଭାବରେ ଆଶୀର୍ବାଦ ପ୍ରଦାନ କରିଛନ୍ତି। ତେଣୁ ଆମମାନଙ୍କ ମଧ୍ୟ ପାଇଁ ସେ ଆଶୀର୍ବାଦ ରହିଛି। ତେଣୁ ଆମେ ଆଉ ଥରେ ପାଠ କରିବା ଏଇଟାକୁ। ତେଣୁ ଏଇ ଯେଉଁ ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାଶ୍ମ ବର୍ଷା ନୀଳେହି, ଦେବେ କହିଲେ ଇନ୍ଦ୍ରଙ୍କ କଥା କୁହାଯାଉଛି, ଦେବେ ବର୍ଷତି ଯଜ୍ଞ ବର୍ଷା କଲେ, ଯେଉଁ ବର୍ଷା ତ ସବୁବେଳେ କରୁଛନ୍ତି, ଏ ଯେଉଁ ବର୍ଷା କଲେ କାହିଁକି ନା ଯଜ୍ଞ ବିପ୍ଳବ ରୁଷା, ତାଙ୍କର ଯେଉଁ ଯଜ୍ଞ ଭଙ୍ଗ ହୋଇଗଲା, ଭଗବାନ ଯେଉଁ ତାଙ୍କର ଯଜ୍ଞକୁ ଭଙ୍ଗ କରିଦେଲେ ସେଥିପାଇଁ ତାଙ୍କର ରୁଷା, ତାଙ୍କର କ୍ରୋଧ ଆସିଗଲା ରୁଷା। ତେଣୁ କ'ଣ କଲେ, ସାମାନ୍ୟ ବର୍ଷା କଲେ ନାହିଁ, ସାଧାରଣ ବର୍ଷା କଲେ ନାହିଁ, ଯେଉଁ ଅନ୍ତିମ ସମୟରେ ଯେଉଁ ରହିଛି ପ୍ରଳୟ ସମୟରେ ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ଦ୍ୱାଦଶ ସ୍କନ୍ଧରେ ଏସବୁ ବିଭିନ୍ନ ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି, ଚାରି ପ୍ରକାର ପ୍ରଳୟ ରହିଛି। ତେବେ ଏହି ପ୍ରଳୟରେ କୁହାଯାଏ ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ଯେଉଁ ପ୍ରଳୟ ହୁଏ ପ୍ରଳୟ ସମୟରେ ବ୍ରହ୍ମାଙ୍କର ଗୋଟିଏ ଦିନରେ ଯେତେବେଳେ ଶେଷ ହୋଇଯାଏ ରାତିବେଳେ ପ୍ରଳୟ ହୋଇଯାଏ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ସବୁ ପ୍ରଳୟ ଜଳରେ ବୁଡ଼ିଯାଏ ସ୍ୱର୍ଗଲୋକ ପର୍ଯ୍ୟନ୍ତ। ଏବେ ଏତେ ଉତ୍ତାପ ହୁଏ ସ୍ୱର୍ଗଲୋକର ଉପରେ ଯେଉଁ ରହିଛି ଲୋକ, ସେଇଟା ହେଉଛି ମହତ ଲୋକ, ମହତ ଲୋକରେ ଭୃଗୁ ଆଦି ଋଷିମାନେ ରହିଛନ୍ତି, ସେମାନେ ଆଉ ଉତ୍ତାପ ସହିପାରନ୍ତି ନାହିଁ, ସେମାନେ ତା ଉପର ଲୋକକୁ ଯାଆନ୍ତି, ଜନଲୋକକୁ ଯାଆନ୍ତି ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଶହେ ବର୍ଷ କାଳ ବର୍ଷା ହେବ ନାହିଁ, ବୃଷ୍ଟି ହେବ ନାହିଁ, ବରଂ ସୂର୍ଯ୍ୟଙ୍କର ଉତ୍ତାପ ବଢ଼ି ବଢ଼ିକା ଯିବ, ଶହେ ବର୍ଷ କାଳ ଏବଂ ତାପରେ ଶହେ ବର୍ଷ ଭୀଷଣ ବୃଷ୍ଟି ହେବ। ସେଇ ଯେଉଁ ସମୟରେ ପ୍ରଳୟ ସମୟରେ ଯେଉଁ ବୃଷ୍ଟି ହୁଏ ସେ ସମ୍ବର୍ତ୍ତକ ମେଘ ଆଜ୍ଞା ଦେଇଥିଲେ ଇନ୍ଦ୍ର, ତୁମେ ଯାଇକରି ବ୍ରଜବାସୀମାନଙ୍କୁ ହତ୍ୟା କର, ଗାଭୀମାନଙ୍କୁ ପଶୁମାନଙ୍କୁ ମଧ୍ୟ ହତ୍ୟା କର, ସମସ୍ତଙ୍କୁ ନଷ୍ଟ କରିଦିଅ, କାହିଁକିନା ମୋର ଯଜ୍ଞ ନଷ୍ଟ କରିଦେଲେ ତା ଫଳରେ ଆମେ ତାଙ୍କୁ ସେମାନଙ୍କୁ ସମସ୍ତଙ୍କୁ ନଷ୍ଟ କରିଦେବା। ଏଇଭଳିଆ ଯଦି ଯଜ୍ଞ ବନ୍ଦ ହୋଇଗଲା, ଏତେ ବର୍ଷ ଯଜ୍ଞ କଲେ ଦେବତାମାନଙ୍କର ମଧ୍ୟ ଦୋଷ ରହିଛି। ଦେବତାମାନେ ଯେ ଖାଲି ସବୁବେଳେ ଗୁଣ ରହିଛି ତାହା ନୁହଁ, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି। ଏଇଟା ଦେଖନ୍ତୁ, ଇନ୍ଦ୍ରଙ୍କର ଯେ ଦେବତା, ଅନ୍ୟମାନଙ୍କ କଥା କ'ଣ କହିବା, ଯେ ଦେବତାମାନଙ୍କର ଯେ ରାଜା ଇନ୍ଦ୍ର ତାଙ୍କର ଏଇ ଦୋଷ, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏତେ ବର୍ଷ କାଳ ଇନ୍ଦ୍ରଙ୍କର ପୂଜା ହେଲାନି, ସେ କହିଲେ ନାହିଁ ପୂଜା ହେଲା ଏତେ ବର୍ଷ କାଳ, ସେ କହିଲେ ନାହିଁ ଏତେ ବର୍ଷ ପୂଜା କଲେ ଠିକ୍ ଅଛି, ଗୋଟେ ବର୍ଷ କରିନାହାନ୍ତି ଛାଡ଼ିଦେବା, ତାଙ୍କୁ କ୍ଷମା କରିଦେବା, ଏତିକି ମଧ୍ୟ ଚିନ୍ତା କଲେ ନାହିଁ। କାହିଁକି କଲେ ନାହିଁ, ତାଙ୍କୁ ସମସ୍ତଙ୍କୁ ହତ୍ୟା କରିବା, ଇଏ ଦେବତାମାନଙ୍କର ଏଭଳି। ଯଦିଓ ସତ୍ୟଗୁଣ ରହିଛି କିନ୍ତୁ ତଥାପି ରଜଗୁଣ ଆସି ପହଞ୍ଚିଗଲା, କ୍ରୋଧ ଆସି କାମ ଆସି କ୍ରୋଧ ଆସି ରଜଗୁଣ ସମୁଦ୍ର ହେବ, ଏ ରଜଗୁଣରୁ ଆସି କ୍ରୋଧ କାମ ଇତ୍ୟାଦି। ତେଣୁ ଯଜ୍ଞ ବିପ୍ଳବ ରୋଷେଇ ଯେତେବେଳେ ଯଜ୍ଞ ଭଙ୍ଗ ଭଙ୍ଗ ହୋଇଗଲା, ତାଙ୍କର କ୍ରୋଧ ଆସିଗଲା। କାମାତ ଧାୟତ ବିଷାନ୍ ପୁଂସ ସଙ୍ଗସ୍ତେଷ ପ୍ରଜାୟତ ସଙ୍ଘାତ ସଙ୍ଘାତ କାମ କାମାତ କ୍ରୋଧ ବିଜାୟତ। ଏ ଯେଉଁ କାମ ଥିଲା ମୋତେ ପୂଜା କରନ୍ତୁ ସମସ୍ତେ, ଏ ଯେତେବେଳେ କାମ ଯଦି କାମ ଯଦି ବାଧାପ୍ରାପ୍ତ ହେଲା କ୍ରୋଧ ଆସିବ, କାମ ଯଦି ପୂର୍ଣ୍ଣ ହୋଇଯିବ ସେଇଟା କ'ଣ ହେବ, ଲୋଭ ଆସିବ। ଏଇଭଳି ଭାବେ କାମରୁ ସବୁ ଆସୁଛି କ୍ରୋଧ, ଯଦି କାମ ବାଧାପ୍ରାପ୍ତ ହେଲା କ୍ରୋଧ ଆସିଲା, କାମ ଯଦି ପୂର୍ଣ୍ଣ ହୋଇଗଲା ତାହେଲେ ଲୋଭ ଆସିବ, ଆଉ ଗୋଟେ ଦରକାର ଆଉ ଗୋଟେ ଦରକାର ଆଉ ଗୋଟେ ଦରକାର ଏ ଲୋଭ। ଏଇଭଳି ଭାବରେ ରୁଷା ଶବ୍ଦ ବ୍ୟବହାର କରାଯାଇଛି, ବହୁତ କ୍ରୋଧ ପ୍ରକାଶ କରିଛନ୍ତି। ଏମିତି କ୍ରୋଧ କ୍ରୋଧ କ୍ରୋଧା ଭବତି ସମୂହ ସମାହ ସ୍ମୃତି ବିଭ୍ରମ ସ୍ମୃତି ବଂଶା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣଶତି, ଭଗବତ ଗୀତାରେ ଭଗବାନ କହିଲେ। ସେ ପତନ ହୋଇଗଲା, ତାଙ୍କର ବୁଦ୍ଧି ନଷ୍ଟ ହୋଇଗଲା। ତେଣୁ ବୁଦ୍ଧି ଥିଲେ ସିନା ସେ ଚିନ୍ତା କରିବେ ଏ କିଭଳି ଦୋଷ କରିଛନ୍ତି, ତାଙ୍କୁ କିଭଳି ଦଣ୍ଡ ଦିଆଯିବ। ଏ ଦୋଷ ତ ନୁହଁ, ସେ ଗୁଣ ସେ ପରେ କହିବେ, ଇନ୍ଦ୍ର କହିବେ ପରେ, କ୍ଷମା ପ୍ରାର୍ଥନା କରିବେ, ପ୍ରଭୁ ଆପଣ ମୋ ପ୍ରତି କୃପା କରିଥିଲେ, ଦଣ୍ଡ ଦେଇନଥିଲେ ମୋତେ କୃପା କରିଥିଲେ, ଏଇଟା କହିବେ ସିଏ। କିନ୍ତୁ ସେତେବେଳେ ତ ଆଉ ବୁଦ୍ଧି ନଷ୍ଟ ହୋଇଯାଇଛି ନା। ତେଣୁ ବ୍ରଜବାସୀମାନଙ୍କୁ ହତ୍ୟା କର, କୃଷ୍ଣଙ୍କୁ ହତ୍ୟା କର, ବ୍ରଜବାସୀ ଗୋପ କ'ଣ ଗାଭୀମାନଙ୍କୁ ହତ୍ୟା କର, ସମସ୍ତଙ୍କୁ ଧ୍ୱଂସ କରିଦିଅ, ଆଜ୍ଞା ଦେଇଥିଲେ ସମ୍ବର୍ତ୍ତକକୁ। ଏବଂ ନିଜେ ମଧ୍ୟ ଅଣଚାଶ ମୃତ ସହିତ ଯାଇ ପହଞ୍ଚିଥିଲେ, ଭୀଷଣ ଏଇଟି କୁହାଯାଉଛି ବଜ୍ର ବଜ୍ରପାତ କରୁଥିଲେ, ବହୁତ ଥର ବଜ୍ରପାତ କରୁଛନ୍ତି, କିନ୍ତୁ ଯେତେ ବଜ୍ରପାତ କଲେ କିଛି ହେଉନାହିଁ। ସେ ଭାବୁଥିଲେ ଏ ଯେଉଁ ଅଦ୍ରି ରହିଛି ବା ଏ ଯେଉଁ ଗୋବର୍ଦ୍ଧନ ରହିଛି ଗିରି, ମୋର ବଜ୍ରପାତରେ ସବୁ ନଷ୍ଟ ହୋଇଯିବ, ଖଣ୍ଡ ଖଣ୍ଡ ହୋଇଯିବ, ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ବଜ୍ରରେ ବହୁତ ଶକ୍ତି ରହିଛି, ଆଗରୁ କୁହାଯାଏ ପାହାଡ଼ମାନେ ମଧ୍ୟ ଜୀବନ ଥିଲା ତାଙ୍କର, ସେମାନେ ମଧ୍ୟ ତାଙ୍କର ପକ୍ଷ ଥିଲା, ପଡ଼ି ଚଢ଼େଇମାନେ ଯେମିତି ଉଡ଼ୁଛନ୍ତି ସେ ମଧ୍ୟ ସେମିତି ଉଡ଼ୁଥିଲେ, କିନ୍ତୁ ଉଡ଼ୁଥିଲା ବେଳେ ସେ ଯେଉଁଠି ବସିଯାଉଥିଲେ ବହୁତ ବିରାଟ ବିରାଟ ବୁର୍ଲା ଭଳିଆ ସ୍ଥାନ ସବୁ ଧ୍ୱଂସ ହୋଇଯାଉଥିଲା। ବୁର୍ଲାରେ ଆପଣ ଯେତେ ଘର ଫର ଅଛି ସବୁ ନଷ୍ଟ ହୋଇଯିବ, ଏତେ ଗୋଟିଏ ପାହାଡ଼ ଯଦି ଆସି ପଶିଯିବ। ତେଣୁ ସେମାନେ ସବୁ ଆପତ୍ତି କଲେ ଇନ୍ଦ୍ରଙ୍କୁ, ଇନ୍ଦ୍ର ତାଙ୍କ ବଜ୍ରରେ ତାଙ୍କ ପକ୍ଷକୁ ସବୁ ଛେଦନ କରିଥିଲେ। ସେହି ବଜ୍ର ଆଜି ବଜ୍ର ନିକ୍ଷେପ କରୁଛନ୍ତି, କିନ୍ତୁ ଗୋବର୍ଦ୍ଧନରେ ଥିବା ଗୋଟେ ବୃକ୍ଷର ଗୋଟେ ପତ୍ର ମଧ୍ୟ ଛେଦନ ହୋଇପାରୁନାହିଁ, ଗିରି କଥା କ'ଣ କହିବା। ବଜ୍ରପାତ କରୁଛନ୍ତି, ଅଶ୍ମ ବର୍ଷା ସାଧାରଣ ବର୍ଷା ନୁହଁ, ପଥର ଭଳି ରହିଛି ବର୍ଷା ସବୁ, ମୁଣ୍ଡ ଫାଟିଯିବ ଏଭଳି ବର୍ଷା ଜଳ। ଆପଣଙ୍କର କାର ଅଛି ସେ ସ୍ମରଣ ଅଛି, ଯଦି ବରଫ ପଡ଼ିଯିବ କିଭଳି ଲାଗିବ, ବରଫ ପଡ଼ିଯିବ କୁଆ ପଥର ମୁଣ୍ଡ ଫାଟିଯିବ କୁଆ ପଥର। ସେଭଳି ଭାବରେ ଅଶ୍ମ ବର୍ଷା ହେଉଛି, ପୁଣି ଅନିଲେଇ ପବନ ଅଣଚାଶ ମାରୁତ ତାଙ୍କର ଜୋର ଯେତେ ଶକ୍ତି ରହିଛି ଦେଉଛନ୍ତି ପବନ ବହୁଛନ୍ତି, ବହୁତ ଶକ୍ତିର ସହିତ ପବନ ବହୁତ ହୁଡ଼ୁହୁଡ଼ ଭଳିଆ ବା ମହାବାତ୍ୟା ଭଳିଆ ପବନ ହେଉଛି ଅଣଚାଶ ପବନ, କେତେ କିଲୋମିଟର ବେଗରେ ବହୁତ ଥିବ, ଏଇଭଳି ଭାବରେ ଚାଲିଥିଲା। କିନ୍ତୁ ଏଇ ଯେଉଁ ଆ ଦ୍ୱାରା ପୀଡ଼ିତ ହୋଇକରି ସିଦତ୍ ପାଳ ପଶୁ ସ୍ତ୍ରୀ ଆତ୍ମଶରଣମ, ଏଥିରେ ବହୁତ ସିଦତ୍ କହିଲେ ବହୁତ କ'ଣ ସିଧା ପ୍ରପୀଡ଼ିତ ବହୁତ ପୀଡ଼ିତ ହୋଇଯାଇଛି, ଖାଲି ପୀଡ଼ିତ ନୁହଁ ବହୁତ ପୀଡ଼ିତ ହୋଇ ପ୍ରପୀଡ଼ିତମ ବୋଲି କହୁଛନ୍ତି, ବହୁତ କଷ୍ଟ ତାଙ୍କୁ ହେଉଛି, ଅନୁଭବ କରୁଛନ୍ତି ସେମାନେ ଥରୁଛନ୍ତି। ତେଣୁ ଏହିଭଳି ଭାବରେ ସେମାନେ ଆସି ପାଳ ଗୋପାଳମାନେ ଆସି ପହଞ୍ଚିଗଲେ, ଗୋପାଳ ପଶୁ ପଶୁମାନେ ଏବଂ ସ୍ତ୍ରୀ ସ୍ତ୍ରୀଲୋକମାନେ, ଏମାନେ ଗୋପାଳ ପୁରୁଷ ଲୋକ ଏମାନେ ଯେତିକି କଷ୍ଟ ପାଉନଥିଲେ ତାଠୁ ଅଧିକ କଷ୍ଟ ପାଉଥିଲେ ପଶୁ, ଏବଂ ତାଠୁ ଅଧିକ କଷ୍ଟ ପାଉଥିଲେ ସ୍ତ୍ରୀଲୋକମାନେ। ତେଣୁ ଏମାନଙ୍କୁ ଦେଖି ଆତ୍ମଶରଣମ, ସେ କୃଷ୍ଣଙ୍କର ଶରଣରେ ଗଲେ ଆତ୍ମଶରଣମ। ତେଣୁ ଦୃଷ୍ଟ୍ୱା ଅନୁକମ୍ପିତ ସ୍ମୟନ, ତାଙ୍କର ପ୍ରତି ସେଇଭଳି ଭାବରେ ଅନୁକମ୍ପା ହେଉଛି, ଗୋପାଳମାନଙ୍କ ପ୍ରତି ଯେତିକି ଅନୁକମ୍ପା ନ ହେଉଛି ପଶୁମାନଙ୍କ ପଶୁମାନଙ୍କ ପାଇଁ ତାଙ୍କଠୁ ଅଧିକ ଅନୁକମ୍ପା ହେଉଛି, ସ୍ତ୍ରୀଲୋକମାନଙ୍କୁ ତାଠାରୁ ଅଧିକ ଅନୁକମ୍ପା ହେଉଛନ୍ତି। ସେଥିପାଇଁ ସିରିଏଲ ରଖାହେଇଛି ପଶୁ ପାଳ ପଶୁ ସ୍ତ୍ରୀ ଆତ୍ମଶରଣମ। ତେଣୁ ଏଇଟା ଯେତେବେଳେ ଭଗବାନ ଦେଖିଦେଲେ ଦୃଷ୍ଟ୍ୱା ଅନୁକମ୍ପିତ ସ୍ମୟନ, ଭଗବାନଙ୍କ ଦର୍ଶନରେ ସବୁ ଦର୍ଶନ ହୋଇଯାଉଛି, ଭଗବାନ ଚକ୍ଷୁ ଯେତେ ଦର୍ଶନ କରୁଛନ୍ତି ଆମ ଭଳି ଦର୍ଶନ ନୁହଁ ଭଗବାନଙ୍କର, ତେଣୁ ଗୋଟିଏ ନାଁ ହେଉଛି ସର୍ବଦର୍ଶନ। ସେ ଦର୍ଶନ କରନ୍ତି, ଆମେ ଦର୍ଶନ କରିପାରୁନାହୁଁ ସୀତା ସୀତାଦେବୀଙ୍କୁ, ଆମର ସ୍ଥାନ ଏଭଳି ରହିଛି ସୀତାଦେବୀଙ୍କୁ ଦର୍ଶନ କରିପାରିବୁ, କିନ୍ତୁ ଏଭଳି ରହିଛି ବ୍ୟବସ୍ଥା ଦର୍ଶନ ହୋଇପାରୁନାହିଁ, ଆପଣମାନେ କୃପା କଲେ ଆମେ ଦର୍ଶନ କରିପାରିବୁ। ସେ ଯେଉଁ ସ୍କ୍ରିନ୍ ଅଛି ସ୍କ୍ରିନ୍ଟା ଭିତରକୁ ରଖିଲେ ଆମେ ଦର୍ଶନ କରିପାରିବୁ। ଭଗବାନ ହେଉଛନ୍ତି ସର୍ବଦର୍ଶନ, ସର୍ବଦର୍ଶନ କହିଲେ ସେ ସବୁ ଦେଖିବେ, ଅତୀତ ବର୍ତ୍ତମାନ ଭବିଷ୍ୟତ କ'ଣ ହେବ। ତେଣୁ ଭଗବାନ ଦୃଷ୍ଟ୍ୱା ଭଗବାନ ଦର୍ଶନ କରୁଛନ୍ତି, ହରିଚନ୍ଦ୍ର ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା ଆମକୁ ଦର୍ଶନରେ ସାହାଯ୍ୟ କଲେ। ତେଣୁ ଭଗବାନ ସବୁ ଦେଖୁଛନ୍ତି କ'ଣ ହେବ, ଏ ଇନ୍ଦ୍ର ଯେଉଁ ଇନ୍ଦ୍ରଙ୍କର ଗର୍ଭକୁ ଖଣ୍ଡନ କରିବେ ଭଗବାନ, ବ୍ରଜବାସୀମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ସାତ ଦିନ ସାତ ରାତି ଏ ଲୀଳା ହେବ, ଏଇଟା ହେଇଯାଇଛି ଅଲରେଡ଼ି, ସେଗୁଡ଼ାକ ଗୋଟିଏ ଶ୍ଳୋକରେ କୁହାଯାଇଛି। ସେତେବେଳେ ଭଗବାନ ଯେତେବେଳେ ଆସିଥିଲେ ସେତେବେଳେ ଭଗବାନ ଦର୍ଶନ କରିଥିଲେ ଏଇଭଳି ଭାବରେ, ଏବଂ ପୂଜା ହେବ, ଗୋବର୍ଦ୍ଧନ ପୂଜା ହେବେ, ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ହେବ, ଏବଂ ଏଇଭଳି ଭାବରେ ଅନେକ ଭଗବାନଙ୍କର ଅନେକ ଯେଉଁ ରହିଛି ଅଭିଳାଷ ସବୁ ସିଦ୍ଧି ହେବ ଗୋଟିଏ କାର୍ଯ୍ୟରେ, ଗୋଟିଏ ଟେକାରେ ଦୁଇଟି ଚଢ଼େଇ ମାରନ୍ତି ବୋଲି ଗୋଟିଏ କଥା ଅଛି ଆମର ଓଡ଼ିଆରେ। ସେଇଭଳି ଭାବରେ ଭଗବାନଙ୍କର ଗୋଟିଏ କାର୍ଯ୍ୟରେ ଅନେକ ତାଙ୍କର ଯେଉଁ ଅଭିଳାଷ ଅଛି ସିଦ୍ଧି ହୋଇଯାଏ ଭଗବାନଙ୍କର, ଭଗବାନ ଏଭଳି ଭାବରେ ଅଦ୍ଭୁତ କର୍ମା। ତେଣୁ ଦୁଷ୍ଟ୍ୱା ଅନୁକମ୍ପିତ ସ୍ମୟନ ଉତ୍ସ୍ମୟନ, ଇନ୍ଦ୍ର ରୁଷା କୁହାଯାଉଛି, ଇନ୍ଦ୍ର ରୁଷା, ଇନ୍ଦ୍ର କ୍ରୋଧ ପ୍ରକାଶ କରିଛନ୍ତି। ଆମେ କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ପଞ୍ଚମ ସ୍କନ୍ଧରେ, ଯେଉଁମାନେ ଭଗବାନ ଭକ୍ତ ହେବେ ତାଙ୍କ ପାଖରେ ଦେବତାମାନଙ୍କ ସବୁ ଭଲ ଗୁଣ ଆସି ପହଞ୍ଚିବ। ଯଶା ଆସ୍ତି ଭକ୍ତିରେ ଭଗବତୀ ଅକିଞ୍ଚନ ସର୍ବେ ଗୁଣେଇ ତତ୍ର ସମାସକୁ ସୁରା, ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖରେ ଦେବତାମାନଙ୍କର ସବୁ ଗୁଣ ଆସି ପହଞ୍ଚିବ। ଏଇଠି ଆଚାର୍ଯ୍ୟମାନେ ଟିକାରେ କହନ୍ତି ଦେବତାମାନଙ୍କର ଦୋଷ ଆସିବ ନାହିଁ, ଖାଲି ଗୁଣ ଆସିବ। ଏଇଠି ଆମେ ଦେଖୁଛେ ଦେବତାଙ୍କର ଦୋଷ, ରୁଷା ଏତେ କ୍ରୋଧ ପ୍ରକାଶ କରୁଛନ୍ତି, ଭଗବାନ କ'ଣ କରୁଛନ୍ତି ଉତ୍ସ୍ମୟନ, ଭଗବାନ ହସି ଦେଉଛନ୍ତି, ସ୍ମିତ ହାସ୍ୟ କରୁଛନ୍ତି। ଇନ୍ଦ୍ରଙ୍କର ପୁଅ ପୁଅ ଯେତେ କ୍ରୋଧ କଲେ ମଧ୍ୟ ମା' ବାପାମାନେ ସେମାନେ ସବୁ ହସିଦେବେ, ସେ କ୍ରୋଧ କରିବେ ନାହିଁ, ପୁଅ କ୍ରୋଧ କଲେ ଆମେ କ୍ରୋଧ କରିବା। ସାଧାରଣତଃ କ୍ରୋଧ ଯେମିତି ଭକ୍ତି ଭକ୍ତା ସଞ୍ଜୟ ଭକ୍ତିଆ ଭକ୍ତି ଆଉ ଜଣଙ୍କ ପାଖରେ ଭକ୍ତି ଜାଗ୍ରତ କରାଇବ, ସେଭଳିଆ କ୍ରୋଧ ସଞ୍ଜୟ କ୍ରୋଧ, ଜଣଙ୍କର କ୍ରୋଧ ହେଇଛି ମାନେ ଆପଣ ଯଦି କ୍ରୋଧରେ କହିଦେବେ ସାଙ୍ଗେ ସାଙ୍ଗେ ମୋର ମଧ୍ୟ କ୍ରୋଧ ଆସିଯିବ ନା ନାଇଁ। ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ରଜଗୁଣ ତମଗୁଣ ଯାହା ରହିଛି, ଏ ଭଗବାନ ତାଙ୍କର ରଜଗୁଣ ନଥିଲା, ଦେବତାମାନଙ୍କର ସତ୍ୱଗୁଣ ଥାଏ, ସେଥିପାଇଁ ସେମାନେ ଉର୍ଦ୍ଧ୍ୱ ଲୋକ ଉର୍ଦ୍ଧ୍ୱଙ୍କ ଅଛନ୍ତି ସତ୍ୱସ୍ଥା, କିନ୍ତୁ ତଥାପି ସତ୍ୱଗୁଣ ଆସି ପହଞ୍ଚିଗଲା, କ୍ରୋଧ ଆସିଗଲା। କିନ୍ତୁ ଭଗବାନଙ୍କର ହଁ କହିବା ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କର କ'ଣ ଆସିଲା, ଅନ୍ୟ ଜଣେ କ୍ରୋଧ କରୁଛନ୍ତି ଭଗବାନ କ'ଣ ଆସିଲା, ଏ ଭଗବାନ ଭିତରେ କିଏ ଶ୍ରେଷ୍ଠ ଭଗବାନ ବୋଲି ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ଏଇଟା ଆପଣମାନେ ଶୁଣିଛନ୍ତି ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ ନିଜ ପିତାଙ୍କ ପାଖକୁ ଗଲେ, ପିତା ବ୍ରହ୍ମା ସେ ରଜଗୁଣର ଅବତାର, ରଜଗୁଣରେ କ୍ରୋଧ ଆସ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଧ ବୋଲି କୁହାଯାଏ ଭଗବତ ଗୀତାର ତୃତୀୟ ଅଧ୍ୟାୟ ଭଗବାନ କହିଛନ୍ତି, କାମ କ୍ରୋଧ ଏସବୁ ରଜଗୁଣରୁ ଆସୁଛି। ତେଣୁ ରଜଗୁଣର ଅବତାର ହେଉଛନ୍ତି ବ୍ରହ୍ମା, ଯେତେବେଳେ ଦେଖିଲେ ବ୍ରହ୍ମା ତାଙ୍କର ପୁଅ ଆସୁଛି ଭୃଗୁ, କିନ୍ତୁ ତାଙ୍କୁ ପ୍ରଣାମ କରୁନାହିଁ, ତେଣୁ ସେ କ୍ରୋଧ ଆସିଗଲା ତାଙ୍କର, ଚକ୍ଷୁ ଲାଲ ହେଇଗଲା, କ୍ରୋଧରୁ ଜଣାପଡ଼ିବ ଲକ୍ଷଣ ସବୁ ରହିଛି, ଚକ୍ଷୁ ଲାଲ ହେଇଗଲା। କିନ୍ତୁ ଭୃଗୁମୁନି ଚାଲିଗଲେ, ପରୀକ୍ଷା ହେଇଗଲା, ବ୍ରହ୍ମା ଫେଲ୍ ହେଇଗଲେ, ପରୀକ୍ଷା ସରିଗଲା। ଖାଲି ଏଇଟା କ'ଣ କାୟ ମନ ବାକ୍ୟ, ଏ ଖାଲି ଏଇଟା କ'ଣ ହେଲା ନା ମନରେ ପରୀକ୍ଷା ହେଲା, ମନରେ ପରୀକ୍ଷା ହେଲା, କିନ୍ତୁ ବାକ୍ୟ କରିନାହାନ୍ତି, ମନରେ ଖାଲି ପ୍ରଣାମ କଲେ ନାହିଁ, ତେଣୁ ସିଏ ତାଙ୍କର କ୍ରୋଧ ଆସିଗଲା, ତେଣୁ ମାନସିକ ପରୀକ୍ଷାରେ ଫେଲ୍ ହେଇଗଲେ ବ୍ରହ୍ମା। ତାପରେ ଗଲେ ଭୃଗୁ ପରୀକ୍ଷା କରିବା ପାଇଁ ଆସିଛନ୍ତି, ଗଲେ ଶିବଜୀଙ୍କ ପାଖକୁ, କାରଣ ବ୍ରହ୍ମାଙ୍କର ଯେତିକି ଗୁଣ ବ୍ରହ୍ମାଙ୍କଠାରୁ ଅଧିକ ଗୁଣ ହେଉଛି ଶିବଜୀଙ୍କର, ତେଣୁ ବ୍ରହ୍ମାଙ୍କୁ ଗୋଟେ ହାଇସ୍କୁଲ ପରୀକ୍ଷା କରିଥିଲେ ଭୃଗୁମୁନି। ତେଣୁ ଶିବଜୀଙ୍କ ପାଖକୁ ଗଲେ ଗ୍ରାଜୁଏସନ୍ ପରୀକ୍ଷା କରିଦେଲେ, ବାର୍ଷିକ ପରୀକ୍ଷା କଲେ। ଯେତେବେଳେ ଶିବଜୀ ଦେଖିଲେ ଭୃଗୁ ଆସୁଛନ୍ତି, ତାଙ୍କ ଭାଇ ହେବେ, ଦୁଇଜଣ ଯାକ ବ୍ରହ୍ମାଙ୍କର ପୁତ୍ର, ଇଏ ଭୃଗୁ ହେଉଛନ୍ତି ସାନ ଭାଇ, ଶିବଜୀ ହେଉଛନ୍ତି ବଡ଼ ଭାଇ। ତେଣୁ ଶିବଜୀ ଗଲେ ପାଛଟି ଆଣିବା ପାଇଁ, ଆଲିଙ୍ଗନ କରିବା ପାଇଁ ଏଭଳି ଭାବରେ, ତେଣୁ ଭୃଗୁ ପରୀକ୍ଷା ବଢ଼େଇଦେଲେ, ଏଇଠି ବାର୍ଷିକ ପରୀକ୍ଷା କରିଦେଲେ, ଭାଇବସ କରିଦେଲେ, ଭାଇବସରେ ମଧ୍ୟ ଫେଲ୍ ହେଇଗଲେ ଶିବଜୀ। ତାଙ୍କୁ ଏଭଳି ଭାବରେ କହିଲେ, ହେ ଦୂର ଦୂର, ତୁମେ ଗୋଟେ ପାଷଣ୍ଡ ବ୍ୟକ୍ତି, ତୁମେ ତ ସ୍ନାନ କରୁଛ, ସ୍ନାନ କରିଛ, ମଥାରେ ସବୁ ଲଗେଇଛ, କାହିଁକି ଶିବଜୀ ଏସବୁ ଲଗାନ୍ତି କାହିଁକି? ମୁଁ ତାର କହିଥିଲି, କାହାର ମନେ ଅଛି ଶିବଜୀ ଯେଉଁ ଶ୍ମଶାନ ପାଉଁଶ ସବୁ ଉଳିଗନ୍ତି କାହିଁକି? ଶିବଜୀ ଆଗରୁ ଲଗାଉଥିଲେ, ତିଳକ କରୁଥିଲେ, ତିଳକ ଆମ ଭଳି ଶିବଜୀ ବୈଷ୍ଣବାନ ଯଥା ଶମ୍ଭୁନା, ଶିବଜୀ କାହିଁକି ଏଇସବୁ ପାଉଁଶ ପାଉଁଶ ବଢ଼ିଗଲେ କାହିଁକି? ମୁଁ ଥରେ କହିଥିଲି, କାହାର ମନେ ଅଛି? ଯାହା ହଉ ଆଉ ଥରେ କହିଦେବା। ହଁ, ଅନୁଚରଣ ସମସ୍ତେ ତିଳକ ଲଗେଇଲେ, ତିଳକ ଲଗେଇ ଅସୁରମାନେ ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କଲେ ତିଳକ ଲଗେଇକିରି, ତେଣୁ ଭଗବାନ କହିଲେ, ତୁମର ଅନ୍ତରମାନେ ଏଇ ତିଳକ ଲଗେଇ, ତୁମ ବନ୍ଧର ତିଳକ ଲଗେଇବା, ତେଣୁ ଶିବଜୀ ସେଇଦିନଠୁ ତିଳକ ବନ୍ଦ କରିଦେଲେ, ସେଇଦିନଠୁ ଶ୍ମଶାନର ପାଉଁଶ ଲଗେଇଲେ, ତେଣୁ ତାଙ୍କର ଅନୁଚରଣ ମାଧ୍ୟମରେ ପାଉଁଶ ଲଗେଇଲେ। ଆମର ଗୋଟେ ଗୋଟେ ଅଛନ୍ତି ତଥାଗତ ଭଗବାନ ଅଛନ୍ତି, ସେମାନେ ସବୁ ପାଉଁଶ ଲଗାଉଛନ୍ତି, ସେ ସବୁ ଶିବଜୀ କହି ସେଇ ଅସୁର ବଂଶ ସେମାନେ ସବୁ। ତେଣୁ ଏଇଠି ଶିବଜୀଙ୍କର କ୍ରୋଧ ଯାହାତ ହେଲା, ଏଭଳି କ୍ରୋଧ ଯାହାତ ହେଲା, ଧରିକି ଗୋଡ଼େଇଲେ, ସେ ତ୍ରିଶୂଳ ଧରି ଗୋଡ଼େଇଲେ ବାଡ଼ିବା ପାଇଁ, ତାଙ୍କୁ ହତ୍ୟା କରିବା ପାଇଁ, ବାଡ଼ିବା ପାଇଁ ନୁହଁ, ହତ୍ୟା କରିବା ପାଇଁ, ତାଙ୍କର ମଧ୍ୟ କ୍ରୋଧ ଜାତ ହେଇଗଲା। ଭୃଗୁ ଟିକେ କ୍ରୋଧ ବନାବଟି କ୍ରୋଧ କରିଥିଲେ, ପ୍ରକୃତ କ୍ରୋଧ ନଥିଲା ଭୃଗୁଙ୍କର, ଭୃଗୁ ପରୀକ୍ଷା କରୁଥିଲେ, କିନ୍ତୁ ତଥାପି ଏ କୃତ୍ରିମ କ୍ରୋଧରେ ଶିବଜୀଙ୍କର କ୍ରୋଧ ଆସିଗଲା। ଶିବଜୀ ଯିଏକି କାମକୁ ଦହନ କରିଦେଇଥିଲେ, କାମଦେବକୁ ଦହନ କରିଦେଇଥିଲେ ତୃତୀୟ ଚକ୍ଷୁ ଦ୍ୱାରା, ତାଙ୍କର ମଧ୍ୟ କ୍ରୋଧ ଆସିଗଲା। ଯାହା ହଉ ତାଙ୍କର ପତ୍ନୀ ବହୁତ ପ୍ରକାର ତାଙ୍କୁ ବୁଝେଇ ସୁଝେଇକି ତାଙ୍କୁ ରକ୍ଷା କ୍ଷାନ୍ତ କରେଇଲେ, ନହେଲେ ତାଙ୍କୁ ହତ୍ୟା କରିଦେଇଥାନ୍ତେ ଭୃଗୁମୁନିକୁ। ଭୃଗୁମୁନି ଜୀବନ ପାଇଲା ଭଳି ଲାଗିଲା, ନହେଲେ ଆଜି ପରୀକ୍ଷା କ'ଣ କରିଥାନ୍ତେ, ଜୀବନ ଯାଇଥାନ୍ତା। କୁହାଯାଏ ବୈଜ୍ଞାନିକମାନେ ପରୀକ୍ଷା କରନ୍ତି, କେତେଜଣ ପରୀକ୍ଷା କରୁଥିଲେ, ସାଇନାଇଟ୍ ପଟାସିୟମ୍ ସାଇନାଇଟ୍ ଲଗେଇଲା ବେଳକୁ, ଜୀବରେ ଲଗେଇଲା ବେଳକୁ କ'ଣ ଟେଷ୍ଟ, ବୈଜ୍ଞାନିକମାନେ ଟେଷ୍ଟ କରନ୍ତି କେମିକାଲର ସବୁ, ତା'ର କ୍ୟାରେକ୍ଟରିଷ୍ଟିକ୍ ସବୁ କହିବା ପାଇଁ ସବୁ ତା'ର ଟେଷ୍ଟ ରହିଛି, କିଭଳି ତା'ର ସ୍ୱାଦ କେହି ଜାଣିପାରୁନାହାନ୍ତି, କି ସ୍ୱାଦ ଜିଭରେ ଲଗାଉ ସେ ମୃତ୍ୟୁବରଣ କରୁଛୁ କେହି ଜାଣିପାରୁନାହାନ୍ତି। ତେଣୁ ସେଇଭଳି ଭାବରେ ଭୃଗୁ ଯେଉଁ ପରୀକ୍ଷା କଲେ, କହିଲେ ପରୀକ୍ଷାଟା ବଡ଼ କଡ଼ା ହେଇଗଲା, କିନ୍ତୁ ମୋତେ ଦେଇଛନ୍ତି, ଅଥରାଇଜ୍ କରିଛନ୍ତି ପରୀକ୍ଷା କରିବା ପାଇଁ, ତେଣୁ ଯାହା ହଉ ମୁଁ ବ୍ରତି କରିଲି, ନହେଲେ ଆଉ ଗୋଟିଏ ସେକେଣ୍ଡ ଏପଟ ସମୟରେ ହେଇଯାଇଥିଲେ ମୃତ୍ୟୁବରଣ କରିଥାନ୍ତି। ଅବଶ୍ୟ ଭୃଗୁ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ପୁଣି ଜୀବନ ପାଇଥାନ୍ତେ, ତାଙ୍କ ପାଇଁ ଜୀବନ ବରଣଟା ବଡ଼ କଥା ନୁହଁ, ସେମାନେ ସବୁ ବାହ୍ୟାତ୍ମା ଖେଳ ଭଳି ଜିନିଷ। ବହୁତ ଋଷିମାନେ ମୃତ୍ୟୁବରଣ କରିଛନ୍ତି, ପୁଣି ଜୀବନ ଧାରଣ କରିଛନ୍ତି, ବହୁତ କଥା ରହିଛି, ତା'ର ଇତିହାସ ସବୁ ରହିଛି। ତେବେ ଏଇ ଭୃଗୁ ମଧ୍ୟ ନା ଇଏ ଦକ୍ଷ, ସେ ଆଉ ଜଣେ, ତାପରେ ଗଲେ ବିଷ୍ଣୁଙ୍କ ପାଖକୁ ଗଲେ, ଏକାଥରେ ପୋଷ୍ଟ ଗ୍ରାଜୁଏସନ୍ ପରୀକ୍ଷା କରିଦେଲେ ବିଷ୍ଣୁଙ୍କ ପାଖକୁ ଯାଇ, ବିଷ୍ଣୁ ଲୋକକୁ ଯାଇକିରି, ଏ ଯେଉଁ ଚାରି କୁମାର ଯାଇଥିଲେ ସପ୍ତମ ଗେଟ୍ରେ ବାଧା ଦେଇଥିଲେ, ଏ ଯେଉଁ ଜୟ ବିଜୟ, କିନ୍ତୁ ଭୃଗୁ ଆସୁଛନ୍ତି, କେହି ବାଧା ଦେଲେ ନାହିଁ, ସବୁ ଛାଡ଼ିଦେଲେ, ଭୃଗୁ ଛାଡ଼ିଦେଲେ। ଭୃଗୁ ଗଲେ ଭଗବାନଙ୍କ ଶୟନ କକ୍ଷ ବେଡ୍ରୁମ୍ ଯାଇକିରି, ଭଗବାନ ଲକ୍ଷ୍ମୀ ଦେବୀ ତାଙ୍କୁ ବାଧ ସେବା କରୁଛନ୍ତି, କିନ୍ତୁ ଗଲେ ଛାତିରେ ତାଙ୍କ ବକ୍ଷ ଦେଶରେ ଗୋଟେ ପାଦ ପ୍ରହାର କଲେ, ଏଭଳି ପରୀକ୍ଷା କଲେ। କିନ୍ତୁ ବିଷ୍ଣୁଙ୍କର ଦେଖନ୍ତୁ, ବିଷ୍ଣୁଙ୍କର କ୍ରୋଧ କ'ଣ ଆସିବ, ବିଷ୍ଣୁ ସାଙ୍ଗେ ସାଙ୍ଗେ ଉଠିକି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି, ମୋର ଭୁଲ ହେଇଗଲା, ଆପଣ ମୋତେ ଆଗରୁ ଫୋନ୍ କରିଥିଲେ, ମୁଁ ଆପଣଙ୍କୁ ଯାଇକି ପଛଟିକି ଆଣିଥାନ୍ତି, ମୁଁ ଜାଣିପାରିନି। ଭୃଗୁମୁନି ଖାଲି ଗୋଇଠା ମାରିଲେ ନାହିଁ, ସବୁ ପ୍ରକାର ପରୀକ୍ଷା କରିଦେଲେ, ଆଳସି କହିକା ସବୁବେଳେ ଶୋଇକି ରହୁଛ, କ୍ଷୀରଦୋଷାଇ ଗର୍ଭଦୋଷାଇ ଏଇଭଳି ଭାବେ କାରଣଦୋଷାଇ ସବୁବେଳେ ଶୋଇକି ରହୁଛ, ଏଇଭଳି ଭାବରେ ଖାଲି ବାଚିକ ନୁହଁ କାୟିକ ନୁହଁ ସବୁ ପ୍ରକାର ପରୀକ୍ଷା କରିଦେଲେ ବିଷ୍ଣୁଙ୍କ ପାଖରେ। ଏବଂ ବିଷ୍ଣୁ ଭାଗବତ ଦଶମ ସ୍କନ୍ଦ 99 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଶୟାନ ଶ୍ରିୟ ଉତ୍ସଙ୍ଗେ ପଦାବକ୍ଷସ ଅତାଡ଼ ଲକ୍ଷ୍ମୀଦେବୀଙ୍କର, ସେ ଲକ୍ଷ୍ମୀଦେବୀ ପାଦସେବା ଲକ୍ଷ୍ମୀଦେବୀଙ୍କ କୋଳରେ ସେ ଶୟନ କରିଥିଲେ। ଶୟାନ ଶ୍ରିୟ ଉତ୍ସଙ୍ଗେ ବକ୍ଷା ଅତାଡ଼ ପଦାବକ୍ଷା ପଦରେ, ମାନେ ତାଙ୍କର ପଦରେ ଭଗବାନଙ୍କ ବକ୍ଷରେ ଯିଏକି ଲକ୍ଷ୍ମୀଦେବୀ ରହନ୍ତି ବକ୍ଷରେ, ସେଇଠି ତାଙ୍କୁ ପ୍ରହାର କଲେ, ଆଉ କେଉଁଠି ନୁହଁ ବକ୍ଷରେ ପ୍ରହାର କଲେ। କିନ୍ତୁ ତତ ଭଗବାନ କ'ଣ କଲେ ନା ସାଙ୍ଗେ ସାଙ୍ଗେ ଉଠିଗଲେ, ଉତ୍ଥାୟ ଭଗବାନ ଉଠିଗଲେ, କୌଣସି କ୍ରୋଧ ନାହିଁ, ବରଂ ତାଙ୍କ ପାଇଁ ପ୍ରଣାମ କରୁଛନ୍ତି, ତାଙ୍କୁ ଆସନରେ ବସାଇ ତାଙ୍କୁ ସବୁ କ୍ଷମା ପ୍ରାର୍ଥନା କରୁଛନ୍ତି, କହୁଛନ୍ତି ମୋର ବକ୍ଷ ବହୁତ କଠିନ, ଆପଣଙ୍କ ପାଦଦେଶ ବହୁତ କୋମଳ, ତେଣୁ ଭଗବାନ ଏ ପର୍ଯ୍ୟନ୍ତ ମଧ୍ୟ ଧାରଣ କରି ରହିଛନ୍ତି, ଶିବସ୍ୱ ଚିହ୍ନ ରହିଛି ଭଗବାନଙ୍କର ବାମ ପାର୍ଶ୍ୱରେ ବକ୍ଷ ଦେଶରେ ରହିଛି ଶିବସ୍ୱ ଚିହ୍ନ, ଯେଉଁଠି ଲକ୍ଷ୍ମୀ ରହିଛନ୍ତି ସେଇଠି ଶିବସ୍ୱ ଚିହ୍ନ ମଧ୍ୟ ରହିଛି। ଭଗବାନ ଏଇଭଳି ଭାବରେ କ୍ରୋଧ ନାହିଁ ଭଗବାନ, ଆଜି ମଧ୍ୟ ଦେଖନ୍ତୁ ଏ ବିଷ୍ଣୁଙ୍କର କଥା, ଏ ଭଗବାନ ସ୍ୱୟଂ କୃଷ୍ଣ, ଇଏ ସେ ଉଷ୍ମୟନ, ତାଙ୍କର କୌଣସି କ୍ରୋଧ ଆସୁନି, ସ୍ମିତ ହାସ୍ୟ କରିଦେଉଛନ୍ତି, ପୁଅ ଗଳତି କରିଛି ଆଉ କ'ଣ କରିବା, ନିଜର ପୁଅ ତ ଆଉ କ'ଣ କରିବା। ତେଣୁ ଏଇଭଳି ଭାବରେ ଉତ୍ପାଟିକ କାରଣ ଭଗବାନ କ'ଣ କଲେ ନା ଗୋଟିଏ କରଣେ ଗୋଟିଏ ହାତରେ ହସ୍ତରେ ଉତ୍ପାଟ କରିଦେଲେ, ଉପାଡ଼ି ଦେଲେ ଏକ କାରଣ ଶୈଳ, କାହାକୁ ଉପାଡ଼ିଲେ ନା ଗୋବଜ୍ର ଯେଉଁ ରହିଛି ଗୋବର୍ଦ୍ଧନ, ଗିରି ଗୋବର୍ଦ୍ଧନକୁ ଉତ୍ତରଣ ମାନେ ଉପାଡ଼ି ଦେଲେ, ଉଖାଡ଼ି ଦେଲେ, ବାହାର କରିଦେଲେ। ଏଭଳି ଭାବରେ ଭଗବାନଙ୍କର ଶକ୍ତି ରହିଛି। ଅବଳ କିଭଳି ଉପାଡ଼ିଲେ ନା ଅବଳ ଲୀଳୋଚ୍ଛିନ୍ଦ୍ରମ ଯଥା, ଗୋଟେ ଛୋଟ ପିଲା ଅବଳ, ଏ ଅବଳ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଆଚାର୍ଯ୍ୟମାନେ କହିଛନ୍ତି ଅବଳ, କାହିଁକିନା ସେଠି ବଳରାମ କିଛି ସାହାଯ୍ୟ କରିନାହାନ୍ତି, ଯଦିଓ ବଳରାମ ସେ ବଳ ସେ ରହିଛନ୍ତି, କିନ୍ତୁ ଅବଳ ନିଜେ କଲେ, ବଳଙ୍କ ବିନା ସାହାଯ୍ୟରେ କରିଛନ୍ତି, ନିଜ ଧାରଣ ବଳରାମ ସେଠି ଥିଲେ ମଧ୍ୟ କିଛି ସାହାଯ୍ୟ କରିନାହାନ୍ତି ତାଙ୍କୁ। ଅବଳ ଯେଉଁଠି ଛୋଟ ପିଲା ଯେଉଁଭଳି ଭାବରେ ଗୋଟେ ଛତୁକୁ ତୋଳିଦିଏ, ସେଭଳି ଭାବରେ ଭଗବାନ ତୋଳିଦେଲେ, ଶୈଳ ଗିରିଗୋବର୍ଦ୍ଧନକୁ ତୋଳି ଧାରଣ କଲେ। ଏବଂ ବିଭ୍ରତ ଗୋଷ୍ଠମ ଅପାନ ମହେନ୍ଦ୍ର ମଦଭିତ, ଭଗବାନ ସାତ ଦିନ ସାତ ରାତି ଧରି ଧାରଣ କଲେ, ଗୋଟିଏ ପାଦ ମଧ୍ୟ ହଲଚଲ ହୋଇନାହାନ୍ତି ଭଗବାନ, ହାତକୁ ମଧ୍ୟ ବଦଳେଇ ନାହାନ୍ତି, ଯେଉଁ ହାତରେ ଧାରଣ କରିଥିଲେ ସେ ହାତରେ ବାମ ହାତରେ କାଳିଆ ଆଙ୍ଗୁଠି ନଖ ଉପରେ ଧାରଣ କରିଛନ୍ତି, ନଖ ଉପରେ ଗିରି ଗୋବର୍ଦ୍ଧନ ଧାର ହେବ ବୋଲି କୁହାଯାଏ, ଜଣେ ବୈଷ୍ଣବକୁ ରଚନା କରିଛନ୍ତି। ତେଣୁ ଏ ଯେଉଁ ଧାରଣ କଲେ ବିଭ୍ରତ ଗୋଷ୍ଠମ ଅପାନ, ଗୋଷ୍ଠମ ଅପାନ ଗୋଷ୍ଠ ବ୍ରଜବାସୀମାନଙ୍କୁ ସେ ପାଳନ କଲେ, ଗୋଷ୍ଠମ ଅପାନ ମହେନ୍ଦ୍ର ମଦବିତ, ଗୋଷ୍ଠ ଯେଉଁମାନେ ବ୍ରଜବାସୀମାନେ ମହେନ୍ଦ୍ରଙ୍କର ମଦରେ ମହେନ୍ଦ୍ରଙ୍କର କ୍ରୋଧରେ ଭୟ ହେଇକି ଭୟ ହେଇଯାଇଥିଲେ ତାଙ୍କର ମଦବିତ, ସେହି ଭଗବାନ ସେ ଗିରି ଗୋବର୍ଦ୍ଧନଧାରୀ ପ୍ରିୟାନ୍ନ ଇନ୍ଦ୍ର ଗବାନ ସିଏ ଇନ୍ଦ୍ର ହେଲେ, ଗାଭୀମାନଙ୍କର ସେ ଇନ୍ଦ୍ର ହେଲେ, ତାଙ୍କ ନାମ ହେଲା କ'ଣ ଗୋବିନ୍ଦ ଗୋବିନ୍ଦା। ଆପଣ ଯଦି ଯିବେ ସାଉଥକୁ ଯିବେ, ଯେଉଁ ରହିଛନ୍ତି ଆମର ଭେଙ୍କଟେଶ୍ୱର, ଗଲେ ସେଠି ସବୁ ବହୁତ ସମୟ ଲାଇନ୍ରେ ରହିବାକୁ ପଡ଼ିବ, ଅପେକ୍ଷା କରିବାକୁ ପଡ଼ିବ, ସେଠି ସବୁ ଆପଣମାନେ ଯାଇଥିବେ ପ୍ରାୟ, ସେଠି ସବୁ ଟେଲିଭିଜନ ଚାଲିଥିବ, ସେଠି ସବୁ ଭଗବାନଙ୍କର କ'ଣ ସବୁ ସେବା ହେଉଛି ଦେଖାଉଥିବେ, ସବୁ କହୁଥିବେ ଗୋବିନ୍ଦା ଗୋବିନ୍ଦା ଗଜ ଗୋବିନ୍ଦ 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 ଭଜ ଗୋବିନ୍ଦ 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 ଭଜ ଗୋବିନ୍ଦ 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 ଭଜ ଗୋବିନ୍ଦ 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 ସେ ନାମ ହେଲା ପୁରନ୍ଦର ନାମ ରାକେ ଦେବ ଶ୍ରୀ ଗୋବିନ୍ଦ ଦ୍ରୌପଦୀ ରାଖିଲ ନାମ ଦେବ ଦୀନ ବନ୍ଧୁ ଭଗବାନଙ୍କର। ଏଇଭଳି ଭାବରେ ଆମେ କହିଥିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ବହୁନି ସନ୍ତି ନାମାନି ଗୁଣ କର୍ମ ଅନୁରୂପାଣୀ, ତାଙ୍କର ନାମକରଣ ବେଳେ ଗର୍ଗାଚାର୍ଯ୍ୟ ସେ କଥା କହିଥିଲେ, ତାଙ୍କର ଅନେକ ନାମ ରହିଛି, ତାଙ୍କର ଗୁଣ ଏବଂ କର୍ମ ଅନୁସାରେ ତାଙ୍କର ନାମ ହେବ। ଗୁଣ କର୍ମ ଅନୁ ତାହ୍ୟାଙ୍ଗ ବେଦ, ତାହ୍ୟାଙ୍ଗ ବେଦ ନୋ ଜନା, ସେସବୁକୁ ମୁଁ ଜାଣିଛି କିନ୍ତୁ ଦେବତା ଅନ୍ୟ ଲୋକମାନେ ଜାଣନ୍ତି ନାହିଁ। ଆର ଆଉ ଗୋଟେ ଅର୍ଥ ହେଉଛି କ'ଣ, ମୁଁ ତାଙ୍କୁ ଜାଣିନାହିଁ, ସେସବୁ କି ଅନ୍ୟମାନେ କେହି ଜାଣିନାହାନ୍ତି। କିନ୍ତୁ ନନ୍ଦ ମହାରାଜ ବୁଝିଲେ ଯେ ଗର୍ଗାଚାର୍ଯ୍ୟ ଜାଣିଛନ୍ତି ଭଗବାନ ସବୁ ନାମ, କିଏ କେଉଁ ଭାବରେ ଭଗବାନଙ୍କୁ ଭଲ ପାଉଛନ୍ତି, ସେ ସେଭଳି ଭାବରେ ତାଙ୍କ ନାମ ରଖୁଛନ୍ତି। ଅଷ୍ଟୋତ୍ତର ଶତନାମ ରହିଛି ତାଙ୍କର, ହରିଦାସ ସେଇଟାକୁ ରଚନା କରିଛନ୍ତି ଅଷ୍ଟୋତ୍ତର ଶତନାମ। ଆପଣ ମଧ୍ୟ ଆପଣଙ୍କ ଭଗବାନଙ୍କର ନାମ ରଖିପାରିବେ, କିଏ କେତେ ପ୍ରକାର ନାମ ରଖୁଛନ୍ତି ଶେଷ ହେଉନାହିଁ। ସୃଷ୍ଟିର ଆରମ୍ଭରୁ ଅନନ୍ତ ଯେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଶେଷ ହେଉନାହିଁ। ବର୍ତ୍ତମାନ ବହୁନି ସେମିତି ନାମ, ଅନେକ ତାଙ୍କର ନାମ ରହିଛି। ଆଜି ତାଙ୍କର ନାମ ହେଲା ଇନ୍ଦ୍ର, ମଧ୍ୟ ତାଙ୍କ ନାମରେ ରଖିଲେ ଗୋବିନ୍ଦ, ଏବଂ ସୁରଭି ମଧ୍ୟ ଆସିକି ତାଙ୍କ ନାମ ରଖିବେ ଇନ୍ଦ୍ର ଗବାମ। ଇଏ ଆପଣ ଆମେ ଗାଭୀମାନଙ୍କର ଆପଣ ହେଉଛନ୍ତି ଇନ୍ଦ୍ର, ଇଏ ଇନ୍ଦ୍ର ଆମକୁ ହତ୍ୟା କରିବା ପାଇଁ ବସିଥିଲେ, ଇଏ ପ୍ରକୃତ ଇନ୍ଦ୍ର ନୁହଁ, ଆପଣ ହେଉଛନ୍ତି ଇନ୍ଦ୍ର, ତେଣୁ ଆପଣ ହେଉଛନ୍ତି ଗୋବିନ୍ଦ, ତାଙ୍କ ନାମ ରଖାଗଲା ସତୀ ସଦ୍ୟରେ ଆସିବ ସେ କଥା। ସେହି ଗୋବିନ୍ଦ ଆମ ପ୍ରତି ପ୍ରିୟାର୍ଣ୍ଣ, ଆମ ବହୁ ବଚନ କୁହାଯାଇଛି ଆମମାନେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ ଏବଂ ସେଠି 60,000 ମୂଲ୍ୟ ଆସିଥିଲେ। ପରେ ଯେତେ ଆସିବେ ଫୁଲଗୁଣ୍ଠାଣୀଠୁ ଆରମ୍ଭ କରି ଯେତେ ସବୁ ଅଛନ୍ତି ଭକ୍ତମାନେ, ସମସ୍ତଙ୍କ ପାଇଁ ସେ ଭଗବାନ ପ୍ରିୟା, ସେ ଆମର ଆମକୁ ପ୍ରିୟାର ଅର୍ଥ ହେଉଛି କ'ଣ, ସନ୍ତୁଷ୍ଟ ହୁଅନ୍ତୁ, ଆମ ଉପରେ ସନ୍ତୁଷ୍ଟ ହୁଅନ୍ତୁ ସେ। ତେଣୁ ଏଇଭଳି ଭାବରେ ଏ ଆଶୀର୍ବାଦ ପ୍ରଦାନ କରୁଛନ୍ତି ସୁଖଦେବ ଗୋସ୍ୱାମୀ। ଏଇ ଆମେ ଗତକାଲି କହିଥିଲେ, ଆଉ ଟିକେ ପୁଣି କହିଲେ, ସମୟ ହୋଇଗଲାଣି ପୁଣି। ଯାହା ହଉ, ବର୍ତ୍ତମାନ ଆମର ବିଶ୍ୱାସ ହେଉଛି ଆମେ ଆଉ ଚାରି ପାଞ୍ଚ ଦିନ ଭିତରେ ଆମେ ଏ ସତୀ ଶ୍ରଦ୍ଧାଟି ଶେଷ କରିପାରିବା, କାରଣ 3 ଅଧ୍ୟାୟ ସରିଗଲାଣି, ଆଉ 1 ଅଧ୍ୟାୟ ଅଛନ୍ତି। ଆଉ ଆଜି ହେଲା 30, ଆଉ ଆଜି 1 ଗଲା, ଆଉ 4 ରହିଲା। ଏଇ 4 ଆମେ ଶେଷ କରିବା ଏଇ 1 ଅଧ୍ୟାୟକୁ। ଏ ଅଧ୍ୟାୟରେ ମଧ୍ୟ ବହୁତ ଶ୍ଳୋକ ଅଛନ୍ତି, 27 ଅଧ୍ୟାୟରେ କେତେ 25 ନା କେତେ ଶ୍ଳୋକ ଅଛନ୍ତି, 28 ଶ୍ଳୋକ ଅଛନ୍ତି। ତେଣୁ 7 ଲେଖା ଶ୍ଳୋକ କହିଲେ 28 ଶ୍ଳୋକ ହୋଇଯିବ। ତେଣୁ ଏଇଭଳି ଭାବରେ 26 ଅଧ୍ୟାୟ ସରିଲେ ଶେଷ ହେଲା ପରେ 27 ଅଧ୍ୟାୟ ଆଜି ଆରମ୍ଭ କରିବା। ଏ ଅଧ୍ୟାୟର ଶୀର୍ଷକ ହେଉଛନ୍ତି ଦେବରାଜ ଇନ୍ଦ୍ର ଓ ମାତା ସୁରଭିଙ୍କର ପ୍ରାର୍ଥନା। ଯେତେବେଳେ ଆମେ କହିଥିଲୁ, ଯେତେବେଳେ ଦେବରାଜ ଦେଖିଲେ, ଦେବରାଜ ପ୍ରଥମେ ଚିନ୍ତା କରୁଥିଲେ ଯେ ଏ ଯେଉଁ ଛୋଟ ପିଲା ଧାରଣ କରିଛି, ତାଙ୍କର କ୍ରୋଧ କମି ନାହିଁ, ସେତେବେଳକୁ କ୍ରୋଧ ଥିଲା, ଭାବୁଛନ୍ତି ଭଲ ହେଇଛି ପିଲାଟା ଧରିଛି, ଦିନେ 2 ପରେ ରାତ୍ରି ଖସି ପଡ଼ିବ, ସବୁ ପ୍ରଜାବାସୀମାନେ ମୃତ୍ୟୁବରଣ କରିବେ। ଏଇଭଳି ଭାବେ ସବୁଦିନ ଆସି ନେଉଥିଲେ ସମ୍ବାଦ, ଅଡ଼ି ଦ ନ୍ୟୁଜ୍ ଟୁଡ଼େ, ଆଜିର ନ୍ୟୁଜ୍ କ'ଣ, ସବୁ ଦେଖିଲେ କିଛି ହେଉନାହିଁ ଆଜ୍ଞା, ସମ୍ବର୍ତ୍ତ ମେଘ ସବୁ ହାଲିଆ ହୋଇଗଲାଣି, ବଞ୍ଚାଶ ପବନ ମଧ୍ୟ ହାଲିଆ ହୋଇଗଲାଣି, କିଛି ହେଉନାହିଁ ସେ କହୁଛନ୍ତି, ଆଜ୍ଞା କିଛି ହେଉନାହିଁ ସହସ ହିଁ କହୁଛନ୍ତି, କିନ୍ତୁ ଇନ୍ଦ୍ର ପୁଣି ପଳେଇଯାଉଛନ୍ତି ତମ୍ତମ ହେଇକିରି, ତାଙ୍କ ଅଲଗା ପରି ପଳେଇଯାଉଛନ୍ତି। ଏଇଭଳି ଭାବେ 2-3 ଦିନ ହୋଇଗଲା ପରେ ଆସ୍ତେ ଆସ୍ତେ ତାଙ୍କ ଭୟ, ତାଙ୍କର କ୍ରୋଧ କମି କମିକି ଆସିଲା ଏବଂ ଭୟ ବଢ଼ି ବଢ଼ିକି ଆସିଲା। 7 ଦିନ 7 ରାତି ଯେତେବେଳେ ହୋଇଗଲା, ତେଣୁ ଭୟ ଆସିଗଲା, ଚାକିରି ଚାଲିଯିବ, ତାଙ୍କୁ କହିଲି ଯାହା ଯାହା ଶୀଘ୍ର ପଳାଇବା ନା, ପଳା ଯାଅ ଶୀଘ୍ର, ମୋ ଚାକିରି ଯିବ, ତମ ଚାକିରି ମଧ୍ୟ ଯିବ, ତମେ ଯାହା ଶୀଘ୍ର ବିବାହ କରିଦେଲେ। ଏବଂ ଯାଇକିରି ଅଡ଼କାପୁରୀ ଆଉ ବସିକିରି ଅପ୍ସରାମାନଙ୍କୁ ନୃତ୍ୟ ଦେଖୁନାହାନ୍ତି, ସିଧାସଳଖ ଯାଇକି ବ୍ରହ୍ମାଙ୍କ ପାଖକୁ ପହଞ୍ଚିଗଲେ, କ୍ଷମା ପ୍ରାର୍ଥନା କଲେ, ଗୋଟେ ପଡ଼ିଗଲେ ବ୍ରହ୍ମାଙ୍କର, ବ୍ରହ୍ମା କହିଲେ ତମେ ଜଣଙ୍କ ପାଖରେ ଅପରାଧ କରିଛ, ମୋ ପାଖରେ କ୍ଷମା ପ୍ରାର୍ଥନା କଲେ ମୁଁ କ'ଣ କରିବି, ଯାହାଙ୍କ ପାଖରେ ଅପରାଧ କରିଛ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବ ନା, ପ୍ରଭୁ ଆପଣ ଟିକେ ବୁଦ୍ଧି ଦିଅନ୍ତୁ କେମିତି କ'ଣ କରିବା, ଭୁଲ ହେଇଗଲା ମୋର ନା, ମୋର ମଧ୍ୟ ତ ଭୁଲ ହେଇଥିଲା, ଆଉ ତମର ହେଲା କ'ଣ ଅସୁବିଧା ଅଛି, ଠିକ୍ ଅଛି ତମେ ଯାଅ ସୁରଭିଙ୍କ ଭଗବାନ ଗୋବ୍ରାହ୍ମଣ ହିତାୟଚ, ତେଣୁ ସୁରଭିଙ୍କ ପାଖକୁ ଯାଅ। ଆମର ଭୌତିକ ଜଗତରେ ଗୋଟେ ଲୋକ ରହିଛି ସୁରଭି, ଯେଉଁଠି ସୁରଭି ଗାଭୀ ରହିଛନ୍ତି, ସେଇଠିକି ଯାଇକିରି ସେ ସୁରଭିଙ୍କୁ ପ୍ରାର୍ଥନା କରିକି ସୁରଭିଙ୍କୁ ଆଣିକି ଆସିଲେ। ତେଣୁ ଏ ଅଧ୍ୟାୟ ଶୀର୍ଷକ ହେଉଛି ଦେବରାଜ ଇନ୍ଦ୍ର ଓ ମାତା ସୁରଭିଙ୍କର ପ୍ରାର୍ଥନା, ଏ ଦୁଇଜଣଙ୍କର ସ୍ତୁତି ଶୁଣିବା ଆମେ, ପ୍ରାର୍ଥନା ରହିଛି। ତେଣୁ 1 ଶ୍ଳୋକରେ କହୁଛନ୍ତି ଶିଶୁକ ଉବାଚ, ଏ ଶ୍ଳୋକରେ ରହିଛି ଗୋବର୍ଦ୍ଧନେ ଧୃତେ ଶୈଳ ଆଶରା ରଖିତେ ବ୍ରଜେ ଗୋଲୋକା ବ୍ରଜତ कृष्णं सुरभि शक्र एव च ए व्याकरण कथा रहिछि हम श्रीचंद्र राधामोहन सिंह महाराज कहते कथा यहाँ अनेक आचार्य मैंने देखी ना टीकार गोटे नियम रही आम जो रही अक्षर सब रही गोटे हूँ स्वर वर्ण गोटे हूँ व्यंजन वर्ण एवं ये अक्षर मान भर स्वर वर्ण हो श्रेष्ठ भगवद गीतार भगवान कहे अक्षराण अकार अश्मी अक्षर मान भर मुझे अकार अकार कह कृष्ण उच्चते उकार राधा उच्चते महकार जीव उच्चते ओम शब्दर अर्थ होता तेणु ये जो स्वरवर्ण हूँ व्यंजन वर्ण ठार् श्रेष्ठ स्वरवर्ण हूँ राजा अ आ ई उ ए ओ ए ओ ये सब हूँ स्वरवर्ण ये हूँ श्रेष्ठ तेणु ये नियम रही आमर जीव गोस्वामी हरिनाम तो व्याकरण से वर्णना करते हम श्री राधागोविंद महाराज कहते तेणु ये जो रही आप देखिए गोवर्धन द्रुते जदि ता पर अक्षरटा जदि स्वरवर्ण थी तार पूर्व अक्षरटा से जो रही से एकटा लोप हो जा देखु शैले आशारद हवा कथा गोवर्धन ध्रुते शैले आशारद रखिते ब्रजे हवा कथा किंतु रहा शैल है कहीं तापर आ अच्छी स्वरवर्ण रही से शैल व्याकरण जो मैंने जानती ग्रामर जो मैंने स्पेशलिस्ट से सब बुझे आम बुझीपर ना जो महाराज कथा कही आम ये जान लें ना आम भी जापर ना जहाँ भी हूँ आम इसका बुझा ना ये कथा गोवर्धने ध्रुते शैले भगवान यही भाव में गोवर्धन जो धारण कले द्वितीय शैल शैल नाम गोवर्धन को धारण कले आशारद रखिते ब्रजे ब्रजवास मान को ये जो भीषण वर्षा जो रही था कुआपत्र वर्षा करते शिला वर्षा सृष्टि करते रक्षा कले आशारद रखिते ब्रज ब्रजवास मान रक्षा करते यहाँ हो गला कौन है भगवान आम तो कही सारी से छबी पचीस अध्याय ये सब वर्णना कर तेणु समस्ते आनंद जाकिा घर को जाणु छब्बीस अध्याय ब्रजवासी मैंने नंद महाराज विषय नंद महाराज सहित आलोचना करूँ कृष्ण विषय में आलोचना कले या तेणु हैणे इंद्र जो गले सी जा ब्रह्मा पाक गले ब्रह्मा कथा लिखाही ना कि आचार्य मैंने टीकार कही ब्रह्मा कहे तुम जाओ गोल को जाओ जो रही सुरभि भौतिक जगत गोटे लोक रही गोलोक जो गाभी मैंने रोच्च सुरभि गाभी इत्यादि रोच्च से गोलक गले सी गोलकात ब्रजत कृष्ण गोलकात ब्रजत भगवान ए इंद्र गले गोलकात ब्रजत से गले गोलक गले ये चीज जगत गोलक नुह चीज जगत गोलक रही जो जा भगवान कृष्ण आम भक्त आम से जा गोलक वृंदावन जी आम भगवान तेणु से गोलक जाइना कारण सी जन जापर ना जन शुद्ध नापर ना शुद्ध सत्य स्तर को नगले जन जापर ना कि जो भौतिक जगत जो गोलक रही गोलकात आ ब्रजत सुरभि शक्र एवच कृष्ण पाक आसिले गोलकर आसिले इंद्र जा गोलक गोलक जा सुरभि को प्रार्थना कले सुरभि आसिले इंद्र सहित आसिले तेणु कृष्ण पाक आसिले गोलकात ब्रजत कृष्ण सुरभि चक्र एवस सुरभि चक्र चक्र शक्र कहले इंद्र जे कि शतक ऋतु कर यज्ञ कर नाम हो शतक शक्र यही भाव हाँ ये सनातन गोस्वामी बहुत सुंदर भाव कही भूलीगली से दिन कही तो सी कही ना बहुत सुंदर कथा रही भावी आज कहली मुझे भूलीगली यहाँ विश्वनाथ चक्रवर्ती ठाकुर कहते जे भो राजन इंद्रकोपोत्थित इंद्रकोपोत्थिता वज्र अस्म वर्षादिका महासंकटा गोवर्धन मुद्रुत्य तदाश्रित गोष्ठ रक्षण तन मख प्रवर्तन पंडित कृष्ण यथा सुरलोक गर्भहंता प्रीणाती तथैव ब्रह्मकोपोत्थिता वाग्वज्रादिक श्रीभागवत वेदोदीभ्यम उद्धृत्य त्वां रक्षन तत्परायण मख प्रवर्तन पंडित कृष्ण भक्तिरहित दार्शनिक भूसुर लोक गर्भहंता प्रीणाती इति आशयन परीक्षित श्रांतपात मानयन कृष्ण प्रीति प्रार्थयते मान परीक्षितम एतान स्वतुष्ट प्रति प्रियातु प्रणातु मुझे ओडियार पहले संस्कृत वर्णना कर जो आम इस्कन बुर्लार जो फूल बुनुंच प्रार्थना कर समस्त प्रार्थना कर ना भो राजन हे राजन इंद्र कोपोत्थिता वज्र अश्म वर्षादिका इंद्र कोप कर सब करते वज्रपात करते बहुत शिढ़ा भाई वृष्टि करुले वर्षा करुले भाव महासंकटा ये महासंकट रु गोवर्धन उद्धृत भगवान गोवर्धन को उधार मान उत्तरण कले तदाश्रित गोष्ठ रक्षण ता भितर जो मैंने ब्रजवासी मैंने रही थे रक्षा करते तन मख प्रवर्तन गोवर्धन यज्ञ को प्रवर्तन करते तन मख प्रवर्तन इंद्रजज्ञ को बंद कली गोवर्धन यज्ञ आरंभ करते पंडित कृष्ण भगवान से विद्वान पंडित कृष्ण जो भाव यथा सुरलोक गर्भहंता देवता मान गर्भ को नष्ट करती से भी भाव में पिणाती से प्रिय हमें पिणाती कहे सी तर प्रिय हमें ये भाव से कृपा करती तथे से भाव में ब्रह्म कोपथिता परीक्षित महाराज कोप प्राप्त होते जमी इंद्र कोप करते ब्रजवासी मान को से भाव से छोट पा पांच वर्ष बाड़क कौन ता ना श्रृंगी 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 ऋषि पुत्र समीक ना समीक ऋषि पुत्र श्रृंगी समीक ऋषि पुत्र हूँ श्रृंगी पांच वर्ष बाड़क सी कोप करते ब्रह्म कोप अभिशाप दे भाव तथे ब्रह्म कोपाथिता बाघ बज्रा से वज्र मार्च इंद्र से भाव से बाघ बज्र कर तक्षक सप्त मेहनी कौन जे सप्त सात दिन में तक्षक दर्शन करूँ ये भाव अभिशाप दे प्रथम स्कंद अठर अध्याय वर्णना कर कथा तेणु बाघ बज्रादि श्री भागवतम वेदो दधिभ्य उद्धृत्य जमी भगवान गोवर्धन को धारण कले से भाव में एटी मध्य गोटे धारण करते कौन से ना भागवतम धारण करते कौटू बाहर भागवतम ना वेद दधिघ्य उद्धृत्य वेद रूपक दधिर उद्धृत करते सुखदेव गोस्वामी निजे कर से उधार कर से भागवतम उत्तरण कर रक्षण तुमको रक्षा कर जो अभिशाप दे अभिशापटा आशीर्वाद परिणत हो गला ये अभिशाप रे ये मृत्युवरण कले ना ये भगवत धाम को गले तुम रक्षण तत्परायण मुख्य प्रवर्तन से भाव भागवतम ये आम जो कथा कर गोटे यज्ञ भागवत यज्ञ होती बर्तमान भागवत पारायण भागवत यज्ञ होती भागवत पारायण भागवत मुख्य भगवद गीतार मत भगवान कहले ना अद्य सदे चम धर्म संवाद महाभ्यो ज्ञान यज्ञ तेनाषा मिति में मती जो मैंने केवल अध्ययन करज्ञ मध्यम मोर पूजा कर भागवतम जो आम अध्ययन करचे श्रवण करचे गोटे यज्ञ हो यज्ञ प्रवर्तन है जब सी अभिशाप नदे था भागवतम यज्ञ से ही पार ना भागवत बाहर पार न था तत्परायण मख प्रवर्तन पंडित कृष्ण भक्तिरहित दार्शनिक भूसुर लोक गर्भहंता ये कह गर्व नष्ट होमती इंद्र गर्व को नष्ट कले भगवान गर्व को खंडन कले से भाव ये कह गर्व खंडन ना भक्ति रहित जो मान भक्ति ना से भागवत ग्रहण करेंगे ना भक्ति रहित तेणु आम भक्ति थी जब आम भागवत ग्रहण करूना तो बुझाक पड़े आम भक्ति रहित आम भक्ति ना आमर एवं दार्शनिक बहुत फिलोसफर रही बड़ बड़ दार्शनिक रही बहुत दर्शन रही आम भारत वर्ष छटी दर्शन रही षड दर्शन रही भू सुर लोक गर्भहंता भू 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 एवं सुर लोक भूलोक एवं सुर लोकर गर्भहंता ये भागवतम जो मैंने भागवतम आश्रय नौता से असुर मानक भू सुर लोक मान गर्व को सी हत्या यही कृष्ण नष्ट कर ताकि सहित पिणा दि इति आशयन ताकि सी कृपा करूँ यही आशय ପରୀକ୍ଷିତ ପରୀକ୍ଷିତକୁ ନିଜ ନେଇକରି ନିଜ ଭାବରେ ଧରି ଗ୍ରହଣ କରିକିରି ସମସ୍ତ କୃଷ୍ଣ ପ୍ରୀତି ପ୍ରାର୍ଥୟତେ, କୃଷ୍ଣଙ୍କର ପ୍ରୀତି, ପ୍ରଭୁ ଆପଣ ଆମକୁ କୃପା କରନ୍ତୁ, ଆମ ଉପରେ ପ୍ରୀତ ହୁଅନ୍ତୁ। ଆମେ ଯେଉଁ ଆଜି ଏତେ ଦିନ ପର୍ଯ୍ୟନ୍ତ 12 ଦିନ ଧରି କଥା କହିଲେ, ଆମ କଥାରେ ଯେଉଁମାନେ ଭାଗ ନେଲେ ଏବଂ ପରେ ମାନେ ଯେଉଁମାନେ ଭାଗ ନେଲେ ଆମର ରହିଛନ୍ତି, ଏ ନେଟ୍ ରହିଲେ ସବୁଦିନ ପାଇଁ ରହିଲେ, ଯିଏ ଚାହିଁବେ ଶୁଣିପାରିବେ ସେମାନେ ମଧ୍ୟ ଭାଗ ନେବେ, ତାଙ୍କୁ ମଧ୍ୟ କୃଷ୍ଣ ପ୍ରୀତି କରନ୍ତୁ, କୃପା କରନ୍ତୁ। ଏକଥା ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି ଏବଂ ସନାତନ ଗୋସ୍ୱାମୀ କହିଛନ୍ତି, ଏବଂ ସର୍ବେଷାଂ ବ୍ରଜଜନାନାଂ ପ୍ରୀତି ବିଶେଷ ସମ୍ପତ୍ତିଆ ଅତୃପ୍ତିଆ ପ୍ରୀତିମା ଶାସ୍ତେ। ଭଗବାନଙ୍କର ଯେଉଁ ଲୀଳାଟି ବର୍ଣ୍ଣନା କଲେ, ଏବଂ ସର୍ବେଷାଂ ବ୍ରଜଜନାନାଂ ପ୍ରୀତି ବିଶେଷ ସମ୍ପତ୍ତିଆ, ଏ ଭଗବାନ ହେଉଛନ୍ତି ସମସ୍ତ ବ୍ରଜଜନମାନଙ୍କର ପ୍ରୀତି ବିଶେଷ। ସମସ୍ତ ବ୍ରଜଜନମାନଙ୍କ ପ୍ରୀତି, ପ୍ରୀତିର ବିଷୟ ହେଉଛନ୍ତି କୃଷ୍ଣ, ତାଙ୍କର ସମ୍ପତ୍ତି ସିଏ, କୃଷ୍ଣ ତାଙ୍କର ସମ୍ପତ୍ତି। ତେଣୁ ଅତୃପ୍ତିଆ ପ୍ରୀତିମା ଶାସ୍ତେ, ଏ ଯେଉଁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ଏଥିରେ ତୃପ୍ତ ହୋଇପାରିଲେ ନାହିଁ। ତେଣୁ ଏହି ଶ୍ଳୋକରେ ସେ ତାଙ୍କର ପ୍ରୀତି ପ୍ରାର୍ଥନା କରୁଛନ୍ତି, ପ୍ରୀତିମା ଶାସ୍ତେ ଆଶା କରୁଛନ୍ତି ସେ। ଆମେ ମଧ୍ୟ ପ୍ରୀତି ଆଶା କରିବା, ଆମର ଆଶା କରିବା ପାଇଁ କିଛି ପଇସା ପଡ଼ିବ ନାହିଁ, ଆମେ ମଧ୍ୟ ପ୍ରାର୍ଥନା କରିପାରିବା ପ୍ରଭୁ ଆମ ଉପରେ ପ୍ରୀତ ହୁଅନ୍ତୁ, ପଇସା ପଡ଼ିବ ନାହିଁ ଆମ ପ୍ରତି। ଆମେ ମଧ୍ୟ ପ୍ରୀତି ପ୍ରାର୍ଥନା କରିପାରିବା, ଯେମିତି ଶିବ ଶୁକଦେବ ପ୍ରାର୍ଥନା କରୁଛନ୍ତି ଆମେ ମଧ୍ୟ ପ୍ରାର୍ଥନା କରିବା। ତେଣୁ ସେହି ଶ୍ଳୋକଟି ସମସ୍ତେ ପାଠ କରିବେ, ଏଦ୍ୱାରା ଆମେ ଭଗବାନ ପ୍ରାର୍ଥନା କରିବା ପ୍ରଭୁ ଆପଣଙ୍କୁ ଆମ ଉପରେ ପ୍ରୀତ ହୁଅନ୍ତୁ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ତେଣୁ ଅନ୍ତିମରେ ଆମେ ଏହି ଶ୍ଳୋକଟି ପାଠ କରିବା। ଆଉ ଥରେ ବହି ଅଛି ତ, ସେ ପଢ଼ିବେ 26-25 ରଖିଥାନ୍ତି, ସେଇଟା ପଢ଼ିବା। ବଜ୍ରାଦିଭି ସିଦନ୍ ପାଳା ଗୋପା ବସବଶ୍ଚ ଗବାଦୟ ସ୍ତ୍ରୀଓପି ଜସ୍ମିନ୍ ତତ୍ ପଶ୍ୱାଦୀନା ଗଥୋତ୍ତର ଅବସାଦ ସାଧିକ୍ୟମ୍। ମୁଁ ଓଡ଼ିଆରେ କହିଦେଇଛି, ସଂସ୍କୃତରେ କହୁଛନ୍ତି ସନାତନ ଗୋସ୍ୱାମୀ ବୃହତ ବୈଷ୍ଣବ ତୋଷଣୀରେ। ବଜ୍ରାଦିଭି ସିଦନ୍ତ, ଆମେ ଯେଉଁ କହିଥିଲେ ନା, ସିଦ୍ଧ ପାଳ ପଶୁ ସ୍ତ୍ରୀ ଆତ୍ମସରଣ ରହିଥିଲା ନା, ଆପଣ ସେ ଶ୍ଳୋକଟି ଆଣୁଛି, ବହି ଆଣ ଇଏ ଚନ୍ଦ୍ର ବହି ଆଣ। ବଜ୍ରାଦିଭି, ଏଇ ବଜ୍ରରୁ ସିଦ୍ଧ ଯେଉଁ ଉତ୍ପୀଡ଼ିତ ହେଇକିରି ଥରୁଛନ୍ତି ସେମାନେ, ଏଠି କୁହାଯାଇ ପାଳା ଗୋପା ପଶବଶ୍ଚ ଗବାଦେହ, ପଶବ କହିଲେ ଗାଭୀମାନେ, ସ୍ତ୍ରୀଓପି ପାଳା କହିଲେ ଗୋପମାନେ, ସେଇ ସେଇ କ୍ରମରେ ରହିଛି। ଆପଣ ଦେଖନ୍ତୁ 10-26-25 ଶ୍ଳୋକ କେତେ, 434 ନା କେତେ, ପେଜ୍ ନମ୍ବର 434 ସେଠି ଲେଖା ହେଇଛି ପାଳ ପଶୁ ସ୍ତ୍ରୀ ଆତ୍ମସରଣ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ପାଳ କହିଲେ ଗୋପମାନେ, ପଶବ କହିଲେ ଗାଭୀମାନେ, ସ୍ତ୍ରୀମାନେ ସ୍ତ୍ରୀ ଲୋକମାନେ ଯେଉଁ ରହିଲେ ଗୋପୀମାନେ, ଯସ୍ମିନ୍ ତତ୍ ପଶ୍ୱାଧୀନା ଯଥୋତ୍ତରମ ଅବସାଦ ସାଧିକା, ଏ ତାଙ୍କ ଉପରେ ଅଧିକ ଅଧିକରୁ ଅଧିକ କୃପା ହେଉଛି, ସେଥିପାଇଁ ପ୍ରଥମେ ରହିଲେ ପଶୁ, ପ୍ରଥମେ ରହିଲେ ପାଳ, ତାଙ୍କ ଉପରେ ଯେତିକି କୃପା ନ ହୋଇଛି ବେଶୀ କୃପା କରିଛନ୍ତି ଗାଭୀମାନଙ୍କ ଉପରେ, ତାପରେ ଅଧିକ ବେଶୀ କୃପା କରିଛନ୍ତି ସ୍ତ୍ରୀ ଲୋକମାନଙ୍କ ଉପରେ, ସେଥିପାଇଁ ଇଏ କ୍ରମରେ ବର୍ଣ୍ଣନା କରାଯାଉଛି। ତେନ ଚାନୁକମ୍ପାୟା ଅଧିକାଂଶ ତେସୁ ଗେୟମ୍, ଏଇଟା ବୁଝିବାକୁ ପଡ଼ିବ, ଏହିଭଳି ଭାବରେ ଏଇଟା ବୁଝିବାକୁ ପଡ଼ିବ, କାହିଁକି ସୁଖଦେବ ଗୋସ୍ୱାମୀ ଏଭଳି କହିଲେ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ତେଣୁ ଯେଉଁ କୁହାଗଲା ଅବଳ ଲୀଳା ଲୀଳ ଛିଣିନ୍ଦ୍ରମ ଯଥା ଯେଉଁ କୁହାଗଲା, ବହୁତ କଥା ରହିଛି, ମୁଁ ସବୁ ଲେଖି ନାହିଁ, ଅଳ୍ପ ଲେଖିଛି। ଅବଳ କହିଲେ ବାଲ୍ୟ, ଅବଳ କହିବାର ଉଦ୍ଦେଶ୍ୟ ହେଉଛି ବାଲ୍ୟ ପାଳ, 7 ବର୍ଷର ବାଳକ, ବର୍ତ୍ତମାନ ଇତ୍ୟର୍ଥ, ଛୋଟ ପିଲା ସିଏ, କିମ୍ବା ବଳଦେବ ରହିତ ଇତି, ବଳଦେବ ତୁମକୁ ସାହାଯ୍ୟ କରିନଥିଲେ, ସାହାଯ୍ୟ କରିନଥିଲେ ନୁହଁ ଯେ କୃଷ୍ଣ କ'ଣ କରୁଛି କରୁ ନା, ଏମିତି ନୁହଁ, କୃଷ୍ଣ କେମିତି ଯଶ ପ୍ରାପ୍ତ ହୁଅନ୍ତୁ, ମୋର ସାନ ଭାଇ ଯଶ ପ୍ରାପ୍ତ ହୁଅନ୍ତୁ, ମୋର ଯଶ ନ ହଉ, ଏଇଥିପାଇଁ ସେ ସାହାଯ୍ୟ କରିନଥିଲେ, କାରଣ ତାଙ୍କର ବାହ୍ୟ ହାତିକା ଖେଳ, ତାଙ୍କର ମଧ୍ୟ ବାହ୍ୟ ହାତିକା ଖେଳ, ସେ ଗୋଟିଏ ପଣାରେ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତା ଦେହରେ ଇଏ ବି ରହିଛି, ଶୈଳ ବି ରହିଛି, ସବୁ ରହିଛି ତା ଭିତରେ, ସବୁ ମରୁ ପର୍ବତ ବି ରହିଛି, ସବୁ ରହିଛି, ମେରୁ ପର୍ବତ ବି ରହିଛି, ଅନେକ ପର୍ବତ ରହିଛି, 9 ବର୍ଷ ରହିଛି, ଗୋଟିଏ ଦ୍ୱୀପରେ 9ଟି ବର୍ଷ ରହିଛି, ପ୍ରତି ଦ୍ୱୀପରେ ଗୋଟେ ଗୋଟେ ବିରାଟ ବିରାଟ ରହିଛି, କ'ଣ ଏଇ ପର୍ବତ ରହିଛି, ଏସବୁ ବର୍ଣ୍ଣନା କରାଯାଇଛି, ପଞ୍ଚମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି, ଏସବୁକୁ ଧାରଣ କରିଛନ୍ତି ସେ ଗୋଟିଏ ପଣାରେ, ତେଣୁ ତାଙ୍କ ପାଇଁ କିଛି ବଡ଼ କଥା ନୁହଁ, କିନ୍ତୁ ସେ ସାହାଯ୍ୟ କଲେ ନାହିଁ, କାହିଁକି ନା କୃଷ୍ଣଙ୍କର ଖ୍ୟାତି ରହୁ, ମୋର ଖ୍ୟାତି ନ ହଉ, ମୋର ଯଶ ନ ହଉ, ଆମେ ଛବି ସୂତ୍ରରେ ଶୁଣିଲେ ନା, ବଳଦେବ ଯଦି ହତ୍ୟା କରିଥିଲେ ପ୍ରଣମ୍ବାବୁକୁ, ବଳଦେବ ହତ୍ୟା କରିଥିଲେ ଧେନୁକାସୁରକୁ, କିନ୍ତୁ ସେମାନେ କହିଲେନି ବଳଦେବ କରିଥିଲେ ବୋଲି, ସେମାନେ ବି କୃଷ୍ଣ କରିଥିଲେ, ବଳଦେବ ତାଙ୍କୁ ସାହାଯ୍ୟ କରିଥିଲେ ଏଇଟା କହିଲେ ସେମାନେ, ବଳଦେବ ସେଥିପାଇଁ ସାହାଯ୍ୟ କରିନଥିଲେ। ଇତି ଅବଳ ବାଲ୍ୟ ଇତି ବଳଦେବ ରହିତ ଇତି ତଦେ ତଦେକ ମହାତ୍ମ୍ୟାର୍ଥେ ତତ୍ର ତସ ସାହାଯ୍ୟାଧିକ ନିରସ୍ତମ। କୃଷ୍ଣଙ୍କର ମହାତ୍ମା ପାଇଁ ସେ ଭଗବାନ ବଳରାମ ସାହାଯ୍ୟ କରିନଥିଲେ। ତାପରେ ଇନ୍ଦ୍ରସ୍ୟ ମଧ ତମ୍ ଭିନ୍ନ ଭୀତି ଭିନ୍ନ ତିଥି ତଥା ସ ଇତି ମହାପରାଧୀନୋପି। ଇନ୍ଦ୍ର କେତେ ମହା ଅପରାଧୀ ଥିଲେ, ବ୍ରଜବାସୀମାନଙ୍କୁ ହତ୍ୟା କରିବାକୁ ବସିଥିଲେ। ଆମେ ଯେଉଁମାନେ ଭଗବାନଙ୍କ କଥାରେ ଜୀବନ ଉତ୍ସର୍ଗ କରିଛନ୍ତି ତାଙ୍କର ନିନ୍ଦା କରିବା ଗୋଟେ ବଡ଼ ଅପରାଧ ହୋଇଯାଉଛି। ଏ ତାଙ୍କୁ ହତ୍ୟା କରିବାକୁ ବସିଥିଲେ ଭଗବାନ ଭକ୍ତମାନଙ୍କୁ, ନିଜଜନମାନଙ୍କୁ, କେତେ ଅପରାଧୀ ଆପଣ ଚିନ୍ତା କରନ୍ତୁ। ମହା ଅପରାଧୀନୋପି ପରମହିତକାରିତ୍ୱ ମୁକ୍ତମ୍, ମହା ଅପରାଧ ପାଇଁ ମହା ହିତକାରୀ କୃଷ୍ଣ ମହା ହିତକାରୀ। ଆମେ ମହା ଅପରାଧୀ, ଆମେ ମଧ୍ୟ ମହା ଅପରାଧୀ, ଆମେ ମଧ୍ୟ ବହୁତ ଅପରାଧ କରୁଛେ। ଖାଲି ଇନ୍ଦ୍ର ଅପରାଧ କରିଛନ୍ତି ତାହେଲେ ଆମେ ମଧ୍ୟ ବହୁତ ଅପରାଧ କରୁଛେ, ଜାଣତରେ ହେଉ ଅଜାଣତରେ ହେଉ, ଖାଲି ବାଞ୍ଛା କଳ୍ପତର ଭୁଲ ସେ କରିଦେଲେ ହେଇଯିବା ତା ନୁହଁ। ଭଗବାନ ହେଉଛନ୍ତି ମହା ଅପରାଧୀ ହେଲେ କ'ଣ ହେବ, ସେ ମହାକାରୁଣିକ ପରମ ହିତକାରିତ୍ୱ ଉକ୍ତମ। ଆମେ ମହା ଅପରାଧୀ କିନ୍ତୁ ଭଗବାନ ହେଉଛନ୍ତି ମହା ହିତକାରୀ, ଆମେ ଯେତେ ଅପରାଧ କଲେ ମଧ୍ୟ ସେ ଆମକୁ କ୍ଷମା କରିବେ। ଆମେ ଏଇଟା ଏଇ ଶିକ୍ଷା ଆମକୁ ଦେଉଛନ୍ତି ଭଗବାନ। ଏତେ ଅପରାଧ ହେଲେ ମଧ୍ୟ ଭଗବାନ ତାପରେ ଭଗବାନ ଦଣ୍ଡ ଦେଇଥିଲେ ମଧ୍ୟ ତାଙ୍କ ପ୍ରତି କୃପା ହେଇଥାନ୍ତା, କିନ୍ତୁ ଭଗବାନ କିଛି ଦଣ୍ଡ ଦେଲେ ନାହିଁ। ବ୍ରହ୍ମା ଯେଉଁ ପ୍ରାର୍ଥନା କରିବେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ, ବହୁତ ପୁରା ଅଧ୍ୟାୟଟା ଯାକ ବ୍ରହ୍ମା ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ବ୍ରହ୍ମାଙ୍କୁ ଉଁ କି ଚୁଁ କହିଲେ ନାହିଁ, କିଛି କହିଲେ ନାହିଁ, ପଳେଇଗଲେ ବ୍ରହ୍ମା ଡରିକିରି ପଳେଇଗଲେ। କି ଇନ୍ଦ୍ରଙ୍କୁ କୃପା କରିବେ, ଇନ୍ଦ୍ରଙ୍କୁ କହିବେ ମୁଁ ତୁମକୁ କୃପା କରିଛି ଏମିତି କହିବେ। ଆମର ଏଇଟା ବର୍ଣ୍ଣନା କରାଯାଇଛି ଯେଉଁ ବୃହତ ଭାଗବତ ଆମର ସନାତନ ଗୋସ୍ୱାମୀ ସେଇଟା ବର୍ତ୍ତମାନ ରଚନା କରିଛନ୍ତି। ଯାହା ଯେ ଏଇ ଗୋଟିଏ ଶ୍ଳୋକରେ ଶେଷ ହେଲା ଆମର କଥା, ଯାହା ବି ହେଉ ଏ କଥା, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ତେଣୁ ଆମେ ମଧ୍ୟ ମହା ଅପରାଧ ହେଲେ ମଧ୍ୟ ଭଗବାନ ଆମକୁ ମହାକାରୁଣିକ ମହାହିତକାରୀ ଆମର ହିତ କରିବେ, ସେ ଆମର ଅହିତ କରିବେ ନାହିଁ ସେ, ଏଇଟା ଆମେ ଚିନ୍ତା କରିବା, ଏଇଟା ଆଶ୍ୱସ୍ତି ଆମେ ପ୍ରାପ୍ତ ହେବା। ଆମେ ମଧ୍ୟ ବହୁତ ବଡ଼ ଅପରାଧୀ ସବୁ ରହିଛେ, ଉକ୍ତମ ଆପଣମାନେ ନୁହନ୍ତି, ମୁଁ ବଡ଼ ଅପରାଧୀ। ତେଣୁ ଆମ ପାଇଁ ଏଇଟା ବିଶ୍ୱାସ, ଭରସା, ଆଶା, ଆନନ୍ଦ କଥା ଏଇଟା। ଅତଏବ ଅନୁକମ୍ପି କୃପାଶୀଳ, ଅନୁକମ୍ପି କୁହାଗଲା ନା, ଅନୁକମ୍ପି ଖାଲି କମ୍ପା କ'ଣ, ଅନୁକମ୍ପା ଖାଲି କୃପା ନୁହଁ, ଏଇଟା ଅନୁକମ୍ପା ଆହୁରି ଉନ୍ନତ ସ୍ତରର କଥା ଇଏ ଅନୁକମ୍ପା। କୃପାଶୀଳ ଅତଏବ, କୃପାଶୀଳ ସେ ହେଇଗଲେ, ଅତଏବ ଯେ ଅତଏବ ନୁ ଏ ସନାତନ ଗୋସ୍ୱାମୀ କହୁଛନ୍ତି, ସନାତନ ଗୋସ୍ୱାମୀ ଆମକୁ ଦେଇଛନ୍ତି, ଶକ୍ତି ପ୍ରଦାନ କରିଛନ୍ତି, ଆମେ ମଧ୍ୟ ଟୀକା କରିପାରିବା, ଆମେ ମଧ୍ୟ ଟୀକାକାର ହୋଇପାରିବା, ଯଦି ଭାଗବତ ପ୍ରବେଶ କରିବା ଆମେ ମଧ୍ୟ ଟୀକାକାର ହୋଇପାରିବା। ସନାତନ ଗୋସ୍ୱାମୀ ଆପଣଙ୍କୁ ଶକ୍ତି ପ୍ରଦାନ କରିଛନ୍ତି, ଇଏ ସାଧୁଙ୍କର ଇଏ ହେଉଛି କୃପା। ଆପଣ ଯେଉଁ ରହିଛି ସ୍ପର୍ଶମଣି, ସ୍ପର୍ଶମଣି ଯଦି ଏଣି ଛୁଇଁଦେବା ଏଇଟାରେ ସୁନାରେ ହୋଇଯିବ, ସୁନା ହୋଇଯିବ, କିନ୍ତୁ ସିଏ ଏଇଟାକୁ ସ୍ପର୍ଶମଣି କରିପାରିବ ନାହିଁ। କିନ୍ତୁ ସାଧୁ ଏଭଳି ଭାବରେ, ସାଧୁ ଯାହାକୁ କୃପା କରିବେ ବା ସାଧୁଙ୍କର ଆମେ ସ୍ପର୍ଶ କଲେ, ସଙ୍ଗଲାଭ କଲେ, ଆମେ ମଧ୍ୟ ଗୋଟେ ତାଙ୍କ ଭଳି ସାଧୁ ହେଇଯିବା, ସ୍ପର୍ଶମଣି ହେଇଯିବା। ସାଧୁ ଯେଉଁଭଳିଆ ସ୍ପର୍ଶମଣି, ଆମେ ମଧ୍ୟ ସେଇଭଳିଆ ସ୍ପର୍ଶମଣି ହେଇଯିବା। ସନାତନ ଗୋସ୍ୱାମୀ ସେଇଭଳି ଭାବରେ ଆମକୁ ମଧ୍ୟ ସ୍ପର୍ଶମଣି କରିଦେବେ, ଆମେ ମଧ୍ୟ ଟୀକାକାର ହେଇଯିବା। ସେ ଯଦି ଟୀକାକାର କରୁଛନ୍ତି ବୃହତ ବୈଷ୍ଣବ ତୋଷଣୀ, ଆମେ ମଧ୍ୟ କ୍ଷୁଦ୍ର ବୈଷ୍ଣବ ତୋଷଣୀ ଲେଖିପାରିବା, ଆମକୁ ଟିକେ ସିଏ ଶକ୍ତି ପ୍ରଦାନ କରିବେ, ତାଙ୍କର ଶକ୍ତି ରହିଛି ଏଭଳି ଭାବରେ। ତେଣୁ ଏଠି କୁହାଗଲା ଅତଏବ ନୋ, ନୋ କହିଲେ ଆମେ ସମସ୍ତଙ୍କର ଅସ୍ମାନ ଦିନ ଜନାନ, ଆମେ ସବୁ ଦିନ ବ୍ୟକ୍ତି। ତତ୍ ଏକ ଗତିନ୍ ବା ପ୍ରତି ତଦେକ ଗତିନ୍ ବା, ସେଭଳି ଭାବରେ ଭଗବାନ ଯେମିତି ତାଙ୍କୁ କୃପା କଲେ ଆମେ ମଧ୍ୟ ସେଭଳି ଭାବରେ କୃପା କରିବେ। ପ୍ରୀତି ପ୍ରିୟତମ ଏତଚ୍ଚ ପ୍ରିୟତମ, ସେ ଆମ ଉପରେ ସନ୍ତୁଷ୍ଟ ହୁଅନ୍ତୁ। ଆମେ ବହୁତ ପ୍ରକାର ଅପରାଧ କଲେ ମଧ୍ୟ ସେ ଆମର ଏ ରୋଗକୁ ଚିକିତ୍ସା କରିବେ, ଏ ଶ୍ଳୋକ ଆସିବ, ସତୀଶ ଅଧ୍ୟାୟରେ ଆସିବ ସେ ଶ୍ଳୋକ, ଇନ୍ଦ୍ରଙ୍କ ପ୍ରାର୍ଥନା ରହିଛି। ତେଣୁ ପ୍ରିୟତା ଏତଚ୍ଚ ପ୍ରେମ ଭରା କୁଳ ଶ୍ରୀ ପରୀକ୍ଷିତା ଶ୍ୱାସନାର୍ଥମ, ଏଠି ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ମୁଖ୍ୟ ଶ୍ରୋତା ହେଉଛନ୍ତି ପରୀକ୍ଷିତ ମହାରାଜ, ଆମେ ହେଉଛୁ ଗୌଣ ଶ୍ରୋତା, କିନ୍ତୁ ମୁଖ୍ୟ ଶ୍ରୋତା ହେଉଛନ୍ତି ପରୀକ୍ଷିତ ମହାରାଜ। ତେଣୁ ସିଏ ପ୍ରେମ ଭରା ଆକୁଳ, ଭଗବାନ ପ୍ରତି ତାଙ୍କ ପ୍ରେମ ରହିଛି ନା, ଭଗବାନ ଇନ୍ଦ୍ର ତାଙ୍କ ପ୍ରତି ଏତେ କ୍ରୋଧ କଲେ ମଧ୍ୟ ଏକଥା ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ସେ କଥା କହିଲେ ଉଦ୍ଧବ ଅହୋ ବକିଜଂ ସ୍ତନକାଳ କୂଟଂ ବକି ପୁତନା ଆସିଥିଲା ଭଗବାନ ହତ୍ୟା କରିବା ପାଇଁ କିନ୍ତୁ ଭଗବାନ ଏତେ କୃପାଳୁ ତାଙ୍କୁ ନିଜ ମାଆଙ୍କର ସ୍ଥାନ ଦେଲେ ଧାତୃ ତତ ଧାତୃ ଉଚିତା ସ୍ଥାନ ଆଉ କ'ଣ ବା ଦୟାଳୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ତେଣୁ ସେହିଭଳି ଭାବରେ ଆଜି ପରୀକ୍ଷିତ ମହାରାଜ ମଧ୍ୟ ପରୀକ୍ଷିତ ମହାରାଜଙ୍କର ପ୍ରେମ ହେଉଛନ୍ତି କୃଷ୍ଣଙ୍କ ପ୍ରତି ରହିଛି ପ୍ରେମ ଭରା ଆକୁଳ ଶ୍ରୀ ପରୀକ୍ଷିତ ଆକୁଳ ହେଉଛନ୍ତି ଭଗବାନ କଥା ଶୁଣିକରି ସେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି ଏଇ ଯେଉଁ କଥା ଶୁଣୁଛନ୍ତି ତାଙ୍କ ପ୍ରତି ଅମୃତ ଭଳି ଲାଗୁଛି ତାଙ୍କୁ ଶ୍ରୀ ପରୀକ୍ଷିତ ଆଶ୍ୱାସନାର୍ଥମ ଏ ପରୀକ୍ଷିତକୁ ଆଶ୍ୱାସନ ଦେଉଛନ୍ତି ଏଇଭଳି ଭାବରେ ସେ ପରୀକ୍ଷିତ ମହାରାଜ କହୁଛନ୍ତି ମୁଁ ଗୋଟେ ଅପରାଧ କରିଦେଲି ଏଇ ଗୋଟେ ତାଙ୍କର ଭୟ ତାଙ୍କର ଗୋଟେ ରହିଛି ତାଙ୍କର ମନରେ ଦୁଃଖ ରହିଛି ସନ୍ତାପ ରହିଛି ତେଣୁ ଶ୍ରୀକଦେବ ଗୋସ୍ୱାମୀ ଏଭଳି ଭାବରେ ତାଙ୍କୁ ଯେଉଁ କହିବା ଦ୍ୱାରା ତାଙ୍କୁ ସାନ୍ତ୍ୱନା ପ୍ରାପ୍ତ ହେଉଛନ୍ତି ଇତି ଇତି ଆଶ୍ୱାସନାର୍ଥମ ଆଶ୍ୱାସନ ପ୍ରାପ୍ତ ହେଉଛନ୍ତି ଭଗବାନ କୃପା କରିବେ ମୋର ଭୁଲ ହୋଇଗଲେ ମଧ୍ୟ ସେ କୃପା କରିବେ ଏଭଳି ଭାବରେ ଏ ଶ୍ଳୋକଟି ଆମେ ପାଠ କରିବା ଅନ୍ତିମରେ ଏ ଶ୍ଳୋକଟି ପାଠ କରିବା ତେଣୁ ଆପଣମାନେ ମଧ୍ୟ ସମସ୍ତେ ପାଠ କରିବେ ଏ ଶ୍ଳୋକଟି ଯେଣୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଆମେ ଭଗବାନ ପ୍ରାର୍ଥନା କରିବା ଯେମିତି ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରିଛନ୍ତି ଆମ ପାଇଁ ପ୍ରାର୍ଥନା କରିଛନ୍ତି ଆମେ ନିଜେ ପ୍ରାର୍ଥନା ଆମର ସୁର ସମ୍ରାଟ ଆମର ରହନ୍ତି କବି ଲେଖିଆ କବି ଶୁଣୁନାହାନ୍ତି ଆମର ଭାଗବତ ଆମେ ସବୁବେଳେ କହୁଛୁ ସେ କଥା ଅନ୍ତତ ସେ ଗୋଟେ ଲେଖିଥାନ୍ତେ ଓଡ଼ିଆରେ ସେଭଳି ଭାବରେ ସଙ୍ଗୀତ ରଚନା କରିଥାନ୍ତେ କିନ୍ତୁ ଆମେ ଆମର କବି ଗୁଣ ନାହିଁ କିନ୍ତୁ ଆମ ପାଇଁ କବି ହେଇଯାଇଛନ୍ତି ସୁଖଦେବ ଗୋସ୍ୱାମୀ ରଚନା କରିଦେଇଛନ୍ତି ଆମେ କାଳୁ ସେଇଟାକୁ ଗାନ କରିବା ପାଠ କରିବା ତେଣୁ କ'ଣ ବାହାର କରନ୍ତୁ 24-25 ଶ୍ଳୋକ କାହିଁ ସେ କହିବେ ହେ ଏତେ ଥର କହିଲେଣି ଆଣିବା ପାଇଁ ଆପଣ ରଖିଦେଉଛନ୍ତି ଯେତେ ଥର କହିଲେ ବି ଆପଣ ରଖିଦେଉଛନ୍ତି ମୁଁ କହିଲି ପରା ଏଇଟା ପାଠ କରିବା ଶ୍ଳୋକଟା ଭଗବାନ ପ୍ରାର୍ଥନା କରିବା କହିଲେ ଆପଣ ଆଣିଲେ ପୁଣି ରଖିଦେଲେ ଏ ଚନ୍ଦ୍ର ତ ରହୁନି ସେ ରଖିଦେଇ ପଳେଇଯିବ ହେଉଛି ଏ ଶ୍ଳୋକଟା ପାଠ କରିବା ସମସ୍ତେ ଭଗବାନ ପ୍ରାର୍ଥନା କରିବା ସୁଖଦେବ ଗୋସ୍ୱାମୀ ଆମ ପାଇଁ ପ୍ରାର୍ଥନା କରୁଛନ୍ତି ଆମେ ଅନ୍ତତ ପକ୍ଷେ ପ୍ରାର୍ଥନା କରିବା ସେଥିପାଇଁ ସୁଖଦେବ ଗୋସ୍ୱାମୀ ଏଠି ରଚନା କରୁଛନ୍ତି ଆମେ ଏ ଜୀବନରେ ରଚନା କରିପାରିବା ନାହିଁ ଏଭଳି ଶ୍ଳୋକ କିନ୍ତୁ ଆମ ପାଇଁ ସେ ରଚନା କରୁଛନ୍ତି ଆମେ ପ୍ରାର୍ଥନା କରିବା ଏ ଗୋଟିଏ କ୍ଲାସ୍ ଦେଲି ମୁଁ ଏଇ ଗୋଟିଏ ଶ୍ଳୋକ ଉପରେ ଅନ୍ତତ ପକ୍ଷେ 7-8 ଶ୍ଳୋକ କହିଥାନ୍ତି କିନ୍ତୁ ତଥାପି ଆଉ 4 ଦିନ ଯେଉଁ ରହିଛି ଆଉ 28 ଶ୍ଳୋକ ସାରିଦେବା କିଛି ଅସୁବିଧା ନାହିଁ ତେଣୁ ଏ ପାଠ କରିବା ଅଦିତ ବସ ଏଇଟା ପଢ଼ ଏଇଟା ସମସ୍ତେ ପାଠ କରିବା ଏଇଟା ହରିଚରଣ ପ୍ରଭୁ ଯଦି ଆସିବେ ବସିକି ପଢ଼ନ୍ତୁ ଏଇଟା ଶ୍ଳୋକଟି ଆଚ୍ଛା ହଉ ଠିକ୍ ଅଛି ଆପଣ ଖାଲି ଶୁଣନ୍ତୁ ଆମେ ପାଠ କରୁଛୁ ଆପଣମାନଙ୍କ ପାଇଁ ଆମେ ପାଠ କରିଦେଉଛେ ହେଲା ଆପଣମାନେ ଖାଲି କାନ ଦେବେ ଏଠି ଆପଣ ଆଖି ଦେବା ଦରକାର ନାହିଁ ଆପଣ ଆଖିଟା ତ ପୁଷ୍ପରେ ରଖନ୍ତୁ କାନଟାକୁ ଆମ ପାଖରେ ଦିଅନ୍ତୁ ପାଟିଟା ବନ୍ଦ ରଖନ୍ତୁ ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାତ୍ମ ବର୍ଷା ନୀଳେଇ ବୋଲନ୍ତୁ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାତ୍ମ ବର୍ଷା ନୀଳେଇ ସିଦତ୍ ପାଳ ପଶୁ ସ୍ତ୍ରୀ ଆତ୍ମଶରଣଂ ଦୃଷ୍ଟ୍ୟୁତ୍ମୟନ୍ ପଶୁ ସ୍ତ୍ରୀ ଆତ୍ମଶରଣଂ ଦୃଷ୍ଟ୍ୟୁତ୍ମୟନ୍ ଉତ୍ପାଟୈକରେଣ ଶୈଳମବୋଳ ଲୀଳୋଚ୍ଛିଳୀନ୍ଦ୍ରଂ ଯଥା ଏକେକରେଣ ଶୈଳମବୋଳ ଲୀଳୋଚ୍ଛିଳୀନ୍ଦ୍ରଂ ଯଥା ବିଭ୍ରଦ ଗୋଷ୍ଠମପାନ୍ ମହେନ୍ଦ୍ର ମଦଭିତ୍ ପ୍ରିୟାନ ଇନ୍ଦ୍ର ଗବାମ୍ ପ୍ରିୟାନ ଇନ୍ଦ୍ର ଗବାନ୍ ଭଗବାନ ଏଇ ମାଧ୍ୟମରେ ଆମର ଶ୍ଳୋକର ଅର୍ଥ ନ ବୁଝିପାରିଲେ ମଧ୍ୟ ମୁଁ ଏ ଗୋଟିଏ ଘଣ୍ଟା ଧରି କହିଲି ବୁଝେଇଲି ମଧ୍ୟ ଆମର ବୁଝିଲେ କି ନ ବୁଝିଲେ କିନ୍ତୁ ଏ ସଂସ୍କୃତ ଶ୍ଳୋକ ଏଇଭଳି ଭାବରେ ଯଦି ଆମେ ସବୁଦିନ ପାଠ କରିବା ଏଇ ମାଧ୍ୟମରେ ଭଗବାନ ଆମ ପ୍ରତି ପ୍ରୀତ ହେବେ ସୁଖଦେବ ଗୋସ୍ୱାମୀଙ୍କର ଏଇଥିରୁ ଜଣେ ଆଚାର୍ଯ୍ୟ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଏଇଥିରୁ ଜଣାପଡ଼ିଲା କୃଷ୍ଣ ତାଙ୍କର ପ୍ରିୟ ଏ କୃଷ୍ଣ ତାଙ୍କର ଅଭୀଷ୍ଟ ମାନେ ତାଙ୍କର କ'ଣ ତାଙ୍କର ହେଉଛନ୍ତି କ'ଣ ତାକୁ କହନ୍ତି ଆମର ଯେଉଁ ଇଷ୍ଟଦେବ କୃଷ୍ଣ ହେଉଛନ୍ତି ତାଙ୍କର ଇଷ୍ଟଦେବ ଏଇଥିରୁ ଜଣାପଡ଼ିଲା ପ୍ରାର୍ଥନା କରୁଛନ୍ତି ଆମ ପାଇଁ ପ୍ରାର୍ଥନା କରିଛନ୍ତି ସେ ଏଇ ଶ୍ଳୋକଟି ମାଧ୍ୟମରେ ଆମେ ମଧ୍ୟ ଭଗବାନ ପ୍ରାର୍ଥନା କରିବା ସେ ଆମ ପ୍ରତି ମଧ୍ୟ ପ୍ରିୟା ନୁହଁ ଆମ ପ୍ରତି ମଧ୍ୟ ପ୍ରୀତ ହୁଅନ୍ତୁ ସନ୍ତୁଷ୍ଟ ହୁଅନ୍ତୁ ଆମେ ଏଇଭଳି ଭାବରେ ଭଗବାନଙ୍କର ଗୁଣଗାନ କଲେ ଆପଣମାନେ କିଏ କେଉଁଭଳି ଭାବରେ ସ୍ମରଣ କଲେ ଶ୍ରବଣ କଲେ ତେଣୁ ଆମ ଉପରେ ମଧ୍ୟ ଭଗବାନ ପ୍ରୀତ ହୁଅନ୍ତୁ ତେଣୁ ଆମର କଥା ଗୋଟିଏ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ପ୍ରଭୁ ଗୋଟେ କହୁଥିଲେ, ଆପଣ ଉତ୍ତର ପାଇଗଲେ ବୋଧେ, ଯେଉଁ ପ୍ରଶ୍ନ ପଚାରିଥିଲେ, ଆଉ ଗୋଟେ ସେ ପ୍ରଶ୍ନର ଉତ୍ତର ପାଇଲେ ତ, ରଜଗୁଣ ରାସେ କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ ଭଗବତା ତୃତୀୟ ଧାର ଭଗବାନ କହିଛନ୍ତି ଏଇଟା। ତାପରେ ଆଉ ଗୋଟେ ପ୍ରଶ୍ନ ଅଛି ଛୋଟିଆ, ଆପଣ ଶୁଣିନାହାନ୍ତି ଭାଗବତ ବହୁତ, ଗୋଟିଏ ଚବିଶ ଅଧ୍ୟାୟ ସାରା ଭଗବାନ କହିଲେ, କର୍ମବାଦ ସ୍ଥାପନ କଲେ, ଏଭଳି କରିଦେଲେ, ବହୁତ ଶ୍ଳୋକ କହିଲେ କହିଲେ ଏଇଟାକୁ, ବହୁତ ଶ୍ଳୋକ କହିଲା ପରେ ଅନ୍ତିମରେ କହିଲେ, ଇଏ ହେଉଛି ଏଇ ଯଜ୍ଞ ଯଦି ତୁମେ ପ୍ରବର୍ତ୍ତନ କରିବ ତାହେଲେ ଏଇଟା ବ୍ରାହ୍ମଣ ଗୋଟେ ବର୍ଷ ଖାଲି ବନ୍ଦ କରିନାହାନ୍ତି, ତାପରଠୁ ବନ୍ଦ ହେଇଗଲା, ଇନ୍ଦ୍ର ପୂଜା କରିନାହାନ୍ତି। ହଁ, ସାତ ବର୍ଷରେ। ହଁ, ଭଗବାନ ଭଗବାନ ଭଗବତ ରହିଛି, ଆପଣ ପଢ଼ିବେ ଚବିଶ ଅଧ୍ୟାୟ ପଢ଼ିବେ। ଭଗବାନ ନ ଜାଣିଲେ କ'ଣ ହେଉଛି, ଭଗବାନଙ୍କ ଶକ୍ତି ରହିଛି ନା, ଭଗବତ ରହିଛି ନା। ଆପଣ ଔଷଧ ଖାଉଛନ୍ତି, ଔଷଧର ଶକ୍ତି ଜାଣିନାହାନ୍ତି, କିନ୍ତୁ ଔଷଧ ଖାଇଦେଲେ ରୋଗ ଭଲ ହେଇଯାଉଛି ନା ନାହିଁ, ଔଷଧ ଶକ୍ତି ଆପଣ ଜାଣିଛନ୍ତି। ବହୁତ କଥା ରହିଛି ଆ ଭିତରେ, ଛୋଟିଆ ପ୍ରଶ୍ନ ନୁହଁ, ବିରାଟ ବଡ଼ ପ୍ରଶ୍ନ। ଏ ଚାରିଟା ଯାକ ଅଧ୍ୟାୟ ପଢ଼ିଲେ ଯାଇକି ଆପଣ ତାର ଉତ୍ତର ପାଇବେ। ଏଗାର ଦିନ ଧରି ଆମେ କହିଛୁ ସେ କଥା, ବାର ଦିନ ବାର ଦିନ ମାନେ ଏଗାର ଦିନରେ ବାରଟା କଥା କୁହାହେଇଛି, କାଲି ଦୁଇଟା ଦୁଇଥର କୁହାଗଲା। ଭଗବାନ ସେ ସବୁକିଛି କରିପାରିବେ, ସେ ଭଗବାନ ଏ ଛୋଟ ପିଲା ନୁହଁ, ଛଅ ଦିନରେ ସେ ହତ୍ୟା କରିଥିଲେ ପୁତନାକୁ। ଭଗବାନ ଏଭଳି ଭାବରେ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ସେ ଭଗବାନ ସେ। ତେଣୁ ତାଙ୍କର କୃଷ୍ଣ ହେଉଛନ୍ତି ପ୍ରୀତ, ତାଙ୍କ ପ୍ରିୟ ହେଉଛନ୍ତି କୃଷ୍ଣ ନନ୍ଦ ମହାରାଜଙ୍କର, ସେ ଆଉ କିଛି ଚିନ୍ତା କଲେ ନାହିଁ, ଯାହା ହେଉଛି ହଉ, କିଛି କିଛି ଚିନ୍ତା ନାହିଁ ଆମର। ଭଗବାନ ଅନ୍ତିମରେ କହିଲେ, ଦୈତ ଇଏ ହେଉଛି ମୋର ଦୈତ ମଖ, ଇଏ ହେଉଛି ମୋର ପ୍ରିୟ, ଏଇ ଯଜ୍ଞଟା ମୋର ପ୍ରିୟ। ଯେତେବେଳେ ଭଗବାନ କହିଦେଲେ, କୃଷ୍ଣ କହିଦେଲେ ମୋର ପ୍ରିୟ, ନନ୍ଦ ଆଉ କିଛି ଚିନ୍ତା କଲେ ନାହିଁ, ବ୍ରଜବାସୀମାନେ ମଧ୍ୟ କିଛି ଚିନ୍ତା କଲେ ନାହିଁ, କୃଷ୍ଣଙ୍କର ପ୍ରିୟ ଆମେ କରିବା, ଆମର ଅପ୍ରିୟ ହେଲେ ମଧ୍ୟ କିଛି ଅସୁବିଧା ନାହିଁ। ଭଗବାନ ଯାହା କହୁଛନ୍ତି ଆମେ ସେଇଟା କହିବା, ଆମକୁ କଷ୍ଟ ହେଇପାରେ, ଆମକୁ ପ୍ରିୟ ନ ହୋଇପାରେ, କିନ୍ତୁ ଭଗବାନଙ୍କ ପ୍ରିୟ ମାନେ ଆମେ ସେଇଟା କରିବା, ଏଇଟା ହେଉଛି ଭକ୍ତି। ତାଙ୍କର ନାମକରଣ କୁହାଯାଇଥିଲା, ନାରାୟଣ ସମ ଗୁଣେଇ କୁହାଯାଇଥିଲା, ନାରାୟଣଙ୍କ ଭଳି ଗୁଣ ତାଙ୍କର ରହିଛି। ଏତେ ଦିନ ପର୍ଯ୍ୟନ୍ତ ଏତେ ଅସୁର ମାରିଛନ୍ତି, ସେ ଐଶ୍ୱର୍ଯ୍ୟ ଜ୍ଞାନ କ'ଣ ନାହିଁ କି ନନ୍ଦ ମହାରାଜଙ୍କର, ସାଧାରଣ ଲୋକ କ'ଣ କରିପାରିବ, ଛଅ ଦିନରେ ପୁତନାକୁ ହତ୍ୟା କରିପାରିବ, ଏ ଓଷ୍ଠର ବଳ, ଜଣେ ଆଚାର୍ଯ୍ୟ କହୁଛନ୍ତି ଓଷ୍ଠର ବଳ, ତିନି ମାସରେ ଯେଉଁ ଶକଟକୁ ଓଲଟେଇ ଦେଲେ, ଏ ଜଙ୍ଗର ବଳ, ଭଗବାନଙ୍କର ପାଦର ବଳ, ଜଙ୍ଗ ନୁହଁ ପାଦର ବଳ। ସେଇଭଳି ଭାବରେ ଭଗବାନ ସେ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ଚବିଶ ଅଧ୍ୟାୟରେ ଭଗବାନ ସବୁ କର୍ମବାଦର ଆଶ୍ରୟ ନେଇକରି ବନ୍ଦ କରିଦେଲେ ଯଜ୍ଞ ପୂଜା। ଏଇଟା ଅଣତିରିଶ ଅଧ୍ୟାୟରେ ଆସିବ, ଆପଣମାନେ କହିଦେଉଛି, ଏ ଯେଉଁ ଗୋବର୍ଦ୍ଧନ ଧାରଣ ହେଇଥିଲା ଏଇଟା କେବେ ହେଇଥିଲା ନା, କାର୍ତ୍ତିକ ଶୁକ୍ଳ ତୃତୀୟା ଆରଭ୍ୟ ନବମୀ ପର୍ଯ୍ୟନ୍ତ। ଏଇଟା ଇନ୍ଦ୍ର ପୂଜା ହେଉଥିଲା କାର୍ତ୍ତିକ ଯେଉଁ ପ୍ରତିପଦ ଶୁକ୍ଳ ପ୍ରତିପଦ ତିଥିରେ ହେଉଥିଲା, ମାନେ କାର୍ତ୍ତିକ ମାସରେ ଯେଉଁ ଅମାବାସ୍ୟା ତିଥି ରହିଛି, ଅମାବାସ୍ୟା ଏ ଯେଉଁ ଦୀପାବଳି ଅମାବାସ୍ୟା, ତା ପରଦିନ ହେଉଥିଲା ଏଇ ଇନ୍ଦ୍ର ପୂଜା। ତେଣୁ ସେ ଇନ୍ଦ୍ର ପୂଜାଟା ବନ୍ଦ କରିକିରି ସେ ଗୋବର୍ଦ୍ଧନ ପୂଜା କଲେ, ତେଣୁ ତାପରେ ଇନ୍ଦ୍ର କୋପ କରିକିରି ତୃତୀୟା ଦିନରୁ ଆରମ୍ଭ ହେଲା, କାର୍ତ୍ତିକ ଶୁକ୍ଳ ତୃତୀୟା ମାରଭ୍ୟ ନବମୀ ପର୍ଯ୍ୟନ୍ତ, ତୃତୀୟା ଦିବସରୁ ନବମୀ ପର୍ଯ୍ୟନ୍ତ, ଶୁକ୍ଳ ନବମୀ, ଶୁକ୍ଳ ତୃତୀୟାରୁ ଶୁକ୍ଳ ନବମୀ, ଏହି ସାତ ଦିନ ଭଗବାନ ଧାରଣ କଲେ, ଗୋବର୍ଦ୍ଧନ ଧାରଣ କଲେ। ଦଶମୀ ତିଥିରେ ଗୋପାନାମ ବିସ୍ମୟ, ଛବିଶ ଅଧ୍ୟାୟରେ ଯାହା ବର୍ଣ୍ଣନା କରାଗଲା ସେଇଟା ଗୋପମାନଙ୍କ ବିସ୍ମୟ ବିଷୟରେ ବର୍ଣ୍ଣନା କରାଗଲା, ଦଶମୀ ତିଥି ଦିନ ସେଦିନ ହେଇଥିଲା ଦଶମୀ ତିଥି। ତାପରେ ଦ୍ୱାଦଶ ଏକାଦଶୀ ଗୋବିନ୍ଦ ଅଭିଷେକ, ଏକାଦଶୀରେ ଗୋବିନ୍ଦ ଅଭିଷେକ ଗୋବିନ୍ଦ ତାପରେ ଆସିବ ସତୀଶ ଅଧ୍ୟାୟଟା ଆସିବ ଗୋବିନ୍ଦ ଅଭିଷେକ ହେବ ଏକାଦଶୀରେ ଗୋବିନ୍ଦ ଅଭିଷେକ କରିବେ ସେ ଏବଂ ନନ୍ଦ ମହାରାଜ ମଧ୍ୟ ଏକାଦଶୀ କରିଥିବେ ଦ୍ୱାଦଶୀରେ କ'ଣ କରିବେ ନା ସେ ଦ୍ୱାଦଶୀ ବିଶିଷ୍ଟା ଏକାଦଶୀ ପାଇଁ ସେମିତି ସେ ରାତି ଥିଲା କି ରାତି ପାଇନଥିଲା ସେ ଯମୁନା ନଦୀରେ ସ୍ନାନ କରିବେ ସେଥିରେ ବରୁଣ ଲୋକକୁ ଯିବେ ଏଇଟା ଅଠେଇଶ ଅଧ୍ୟାୟରେ ଆସିବ ସେଇଟା ତେଣୁ ସେଇଟା କୁହାଯାଉଛି ଦ୍ୱାଦଶ୍ୟାଂ ବରୁଣ ଲୋକ ଗମନ ଦ୍ୱାଦଶୀ ତିଥିରେ ଏବେ ଆଜି ଏବେ କାଲିଠୁ ଶୁଣିବା ଯେଉଁ ଇନ୍ଦ୍ର ଭଗବାନଙ୍କୁ ସ୍ତୁତି କରିବେ ଏ ଏକାଦଶୀରେ ଏଇଟା ହେଇଛି ଗୋବିନ୍ଦ ଅଭିଷେକ ଗୋବିନ୍ଦ କୁଣ୍ଡ ଯେଉଁ ରହିଛି ସେଇଟା ଗୋବିନ୍ଦ ଅଭିଷେକ କରିଥିଲେ ସେଇଟା ସୁରଭି ଏବଂ ଇନ୍ଦ୍ର ଏଇଟା ସତୀଶ ଅଧ୍ୟାୟରେ ଶୁଣିବା ଏକାଦଶୀ ଦିନ ହେଇଥିଲା ଏବଂ ଏକାଦଶୀ ଇନ୍ଦ୍ର ନବ କ'ଣ ନନ୍ଦ ମହାରାଜ ମଧ୍ୟ ଏକାଦଶୀ କରିକିରି ଦ୍ୱାଦଶୀ ସକାଳ ହେବା ପୂର୍ବରୁ ସେ ସ୍ନାନ କରିଦେଇଥିଲେ ସେଥିପାଇଁ ସେ ଯାଇଥିଲେ ବରୁଣ ଲୋକ ଯାଇଥିଲେ ଦ୍ୱାଦଶ୍ୟାଂ ଏ ଦ୍ୱାଦଶୀ ତିଥିରେ ଏଇଟା ହେଇଥିଲା କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ତାପରେ ଅଷ୍ଟମ ବର୍ଷେ ତାହା ପରମା ବର୍ଷ ଯେଉଁ ଅଷ୍ଟମ ବର୍ଷ ହେଲା ଆସୁନ ପୂର୍ଣ୍ଣିମାୟାଂ ରାସୋତ୍ସବ ଏ ଅଣତିରିଶ ଅଧ୍ୟାୟରେ ଆରମ୍ଭ ହେବ ରାସୋତ୍ସବ ଯେଉଁ ଭଗବାନ ସହିତ ଆଠ ବର୍ଷ ହେଇଥିଲା ସେହି ସମୟରେ ଅଷ୍ଟମ ବର୍ଷ ଆସୁନ ପୂର୍ଣ୍ଣିମାୟାଂ ରାସୋତ୍ସବ ଏସବୁ ବର୍ଣ୍ଣନା କରାଯାଇଛି ଯାହା ହେଉ ଆପଣ ଛୋଟ ପ୍ରଶ୍ନ ପଚାରିଲେ ମଧ୍ୟ ବହୁତ ବଡ଼ ଉତ୍ତର ରହିଛି ଏବଂ ଏଇଟା ମଧ୍ୟ ଆମ ମନେ ପଡ଼ିଲା ଏକଥା ମୁଁ କହିପାରିନଥାନ୍ତି ଆପଣ ପ୍ରଶ୍ନ ପଚାରିବେ ଆମେ କହିଲେ ଆପଣଙ୍କୁ ବହୁତ ଧନ୍ୟବାଦ ତେଣୁ ଆଉ ଯଦି କିଛି ପ୍ରଶ୍ନ ନଥିବ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ।